भगवते वासुदेवाय। श्रीमद् भागवतम दशम स्कंद 26वां अध्याय। गतकाल मैंने श्रवण करुले किभ नंद महाराज को उपनंद आदि गोप मान को भगवान कृष्ण कहते तुम्हें जो जो पूजा संभार रखीच बा पूजा जिनस रखीच इंद्र पूजा पाई से द्रव्य द्वारा गाभी ब्राह्मण आ गोवर्धन पूजा हो। प्रथम ब्राह्मण पूजा जो मैंने भगवत भक्त भगवत निष्ठ से ब्राह्मण कह जाए। सप्त गुण जो मैंने सब रुहति सात्विक कर्म करती विशेषकर भक्ति जो 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 भक्ति जो ब्राह्मण्यता से शुद्ध सत्व जे भगवान को भक्ति करवा हूँ प्रकृत ब्राह्मणता। मुझे जे ब्राह्मण क्या पूजा कर हनुमान को पूजा कर से क्या पूजा कर ब्राह्मण पूजा कर हनुमान को वेद धर्म हिसाब से देखा तुम जाति बड़ किए ब्राह्मण से सी तो पूजा कर किन्नर को पूजा कर सबरी भगवान राम गोटे लीला अच्छे सबरी मूर्ति अच्छे ब्राह्मण जो पूजा कर सबर जो मूर्ति थी फल दब कि ना पूजा कर जाति हिसाब से बड़ किए रहा ब्राह्मण तो रहा से सबर कि पूजा कर ब्राह्मण क्या मानव ब्राह्मण्यता जो ब्राह्मणता क्या भगवान भक्त को ही ब्राह्मण बोली मना दासिया बहुरी जो नड़िया दौर भगवान जगन्नाथ को नड़िया दे बंधु महांती जी जी सब अच्छा जिते इतर जातिर कई लोक अच्छा जिते ब्राह्मण जगन्नाथ को किसी अर्पण कर क्या ना नब तर ना प्रभु सी दौंट सी दौंट भगवान भक्त ही श्रेष्ठ भक्ति ही श्रेष्ठ भक्तिर आति देखा भक्तिर जाति देखा जाए भक्तिर हूँ आत्मार धर्म जे भक्ति आचरण कर पारा सी श्रेष्ठ कि वर्णाश्रम सिस्टम हिसाब से वर्णाश्रम विभाग हिसाब से ब्राह्मण हूँ श्रेष्ठ कहीं ब्राह्मण को श्रेष्ठ कर ब्राह्मण सब सत्वगुण रुहे जोजन जाजन अध्ययन अध्यापन दान प्रतिग्रह ये सब कै ब्राह्मणता जिते भागवत ब्राह्मण कथा आस भक्त शुद्ध भक्त कथा बुझाक पड़ो भगवान भक्त कथा बुझाक पड़ो केवल जाति ब्राह्मण नुहे जी ब्राह्मण को जन्म हो तो ब्राह्मण कर्म कर तार कथा के भागवत कह भगवान के पूजा करने कहे से तो पाप कला ना ये भक्तर कथा बुझाक पड़ो ता मान नुह ब्राह्मण कूल के भक्त नहांती ना से ब्राह्मण हो क्षत्रिय हो वैश्य हो शूद्र हो जे भगवान को भक्ति कला से भगवान भक्त से ब्राह्मण भक्त क्षत्रिय भक्त वैश्य भक्त शूद्र भक्त एमती कौट शास्त्र लिखा जाए भगवान तरह मदभक्त कही भगवान तरह भक्तर ना कही कतल कही ना ये ब्राह्मण भक्त ये क्षत्रिय भक्त कही ना भक्त मान से वर्णाश्रम धर्म ऊर्धव गला कि मन रखा पड़ो आम भितर गुणर प्रभावटा रही जब आम भितर सत्व गुण रही थी आमर ब्राह्मण स्वभाव रही रजगुण स्वभाव रही क्षत्रिय स्वभाव रही भक्त हेल्ले से स्वभाव रही कि मार्जित करा पड़ो आम शुद्ध सत्व स्तर को जाक पड़ो निर्गुण स्तर को जो मुझे आत्मा मोर कार्य हूँ परमात्मा कृष्ण सेवा कर भगवान सेवा कर निर्गुण स्तर भगवान प्रथम कहते इंद्र जो पूजा पाई जहाँ जहाँ तुम्हें रखीच से द्रव्य द्वारा तुम्हें कह पूजा कर ब्राह्मण ब्राह्मण पूजा कर ब्राह्मण को भोजन दि ब्राह्मण भोजन प्रिया ब्राह्मण मैंने प्राय भोजन पसंद करते सुंदर भोजन दवा दरकार ब्राह्मण को आ गाभी दान कर ब्राह्मण वृत्ति जो थी सब बड़े दान उपर निर्भर करे अलग लोक दान देवे ब्राह्मण से चलो सामाजिक दृष्टि गोटे भूल कम सामाजिक लोक मैंने कौन कहते हैं गोटे पारासाइट्स मैंने गोटे सब उपजीवी ଅଲଗା ଲୋକ ଖଟିବେ ଯେ ତାଙ୍କ ପଇସା ନେବେ? ନାଇଁ ନାଇଁ, ବ୍ରାହ୍ମଣ କାହିଁକି ଦାନ ନେଇକି କର୍ମ କରେ ନା, କାହିଁକି ଦାନ ନିଏ? ଯଦି ମୁଣ୍ଡଟା ତୁମର ତୁମର ଦେହଟା ଯେତେ ଯାହା ହଉ, ତମ ମୁଣ୍ଡଟା ଠିକ୍ ରହିଛି, ତମ ଦେହଟା ଯେତେ ଯାହା ହଉ ତମ ମୁଣ୍ଡଟା ଠିକ୍ ରହିଛି ମାନେ ତମ ଦେହଟା ଠିକ୍ ରହିଛି। ଯଦି ମୁଣ୍ଡଟା ବିଗିଡ଼ି ଯାଇଛି ତ ତମ ଦେହ ଯେତେ ଯାହା ଯେତେ ପ୍ରକାର ଭଲ ଥିଲେ କ'ଣ ହବ? ସବୁ ଗଲା। ବ୍ରାହ୍ମଣ ସମାଜରେ ମୁଣ୍ଡ ଭଳି, ସେମାନେ ସତଗୁଣରେ ଯେହେତୁ ରୁହନ୍ତି, ରଜଗୁଣ ତମଗୁଣ ବା ମିଶ୍ରଣ ଗୁଣରେ ଯିଏ ଅଛନ୍ତି, ତାଙ୍କର ଯେଉଁ ସମସ୍ୟା ଗୁଡ଼ିକ ଆସିବ ତା ଉପଦେଶ କିଏ ଦେବେ? ନାଇଁ, ତା ମୁଣ୍ଡଟା ଠିକ୍ ରହିଛି, ସେ ମୁଣ୍ଡ ନା ଆସି ଟଙ୍କା ରୋଜଗାର କରିବେ, ସିଏ ଯଦି ଧନ କର୍ମ କରିବେ, ସାଧାରଣ କର୍ମ କରି ଧନ ରୋଜଗାର କରିବେ, ତାହେଲେ ତାଙ୍କର ସମୟ କେତେବେଳେ ଆସିବ ସେ ସାଧନ କରିବା ପାଇଁ, ସତଗୁଣ ବଢ଼େଇବା ପାଇଁ, ପୂଜା ଅର୍ଚ୍ଚନା କରିବା ପାଇଁ? ସେଥିପାଇଁ ତାଙ୍କୁ ଦାନ ଦିଆଯାଏ। ଦାନ ଏଥିପାଇଁ ଦିଆଯାଏ, ସେ ଦାନଟାକୁ ନିଅନ୍ତୁ, ଭଗବାନଙ୍କର ଭକ୍ତିଟା କରନ୍ତୁ, ଯାହାଦ୍ୱାରା ସେ ପିସ୍ଫୁଲ୍ ଷ୍ଟେଜ୍ରେ ରହିବେ, ସେ କିଛି କଲ୍ଟିଭେଟ୍ କରିବେ, କ'ଣ ବେଦଜ୍ଞାନ କିଛି ରଖିବେ, ଯେତେବେଳେ ଅଲଗା ବର୍ଣ୍ଣର ଲୋକମାନେ ଅସୁବିଧାରେ ପଡ଼ିବେ ତାଙ୍କୁ ସେମାନେ ସାହାଯ୍ୟ କରିବେ। ଏମିତି କେବଳ ବ୍ରାହ୍ମଣ ଦାନ ଦିଆ ହେଉନି, ସେ ଖାଇପିଇକି ତାଙ୍କ ସଂସାର କରିକି ତାଙ୍କର ଆରାମସେ ଶୋଇବେ, ସେଥିପାଇଁ ଦିଆଯାଏ ବ୍ରାହ୍ମଣଙ୍କୁ, ଏଇଥିପାଇଁ ଦାନ ଦିଆଯାଏ, କେବଳ ସିଏ ଭଗବତ କର୍ମ କରିବ। ଭଗବାନ କର୍ମ ତ କିଛି କରିବା ପାଇଁ ଲୋକ ଦରକାର ନା। ବ୍ରାହ୍ମଣ ବୃତ୍ତି ଯେଉଁ ଲୋକମାନେ ଛାଡ଼ିଦେଲେ, ଲୋକମାନଙ୍କୁ ବି ଦୋଷ ଦେଇ ହେବନି, ବ୍ରାହ୍ମଣଙ୍କୁ ବି ଦୋଷ ଦେଇ ହେବନି, କାହିଁକି ଲୋକମାନେ ତାଙ୍କୁ ଉପଯୁକ୍ତ ପାଉଣା ଦେଲେନି। ଯଦି ଜଣେ ବ୍ରାହ୍ମଣଙ୍କୁ 2000 ଟଙ୍କା ତୁମେ ଦେବ, ତାହେଲେ ସେଟା ପିଲା ଛୁଆ ଚଳେଇବ କେମିତି? ସେ କ'ଣ କରିବ? ତାହେଲେ ତା ପୁଅଟା ଯେତେବେଳେ ଦେଖିବ, ତା ପୁଅ ଦେଖିବ ମୋ ବାପା ବ୍ରାହ୍ମଣ କାମ କରୁଛି, ମୋତେ ପଇସା ଦେଇପାରୁନି, ମୋତେ ପାଠ ପଢ଼ିପାରୁନି, ତାହେଲେ ସେ କେବେ ବ୍ରାହ୍ମଣ ହେବାକୁ ଚେଷ୍ଟା କରିବ କି? ତ ସେ କ'ଣ କରିବ? ସେ ବେଦରେ ବି ଅଛି, ନିୟମ ଅଛି, ଯଦି ବ୍ରାହ୍ମଣ ବ୍ରାହ୍ମଣର ଭିତରେ ନ ଚଳିପାରିଲା, ସେ କ୍ଷେତ୍ର ଭିତରେ ଚଳିବ? ବ୍ରାହ୍ମଣ ବେଦରେ ନିୟମ ଦିଆହେଇଛି ନା, ବ୍ରାହ୍ମଣ ଯଦି ବ୍ରାହ୍ମଣ କର୍ମ ନ କରିପାରିବ ତାହେଲେ ସେ କ୍ଷେତ୍ର ବୃତ୍ତି କରିବ, ସେ କ୍ଷେତ୍ର ବୃତ୍ତିରେ ନ ଚଳିପାରିବ ସେ ବୈଶ୍ୟ ବୃତ୍ତି କରିବ, ମନୁ ମହାରାଜ କହିଛନ୍ତି। କିନ୍ତୁ ବ୍ରାହ୍ମଣ ଶୂଦ୍ର ବୃତ୍ତି କେବେ କରିବେନି, ଚାକିରି କରିବା, ଏ ଯେଉଁ ପାପ ଆମିଷ ବିକିବା, ମଦ ବିକିବା, ଶୂଦ୍ର କାମକୁ ସେ କରେ, ବୈଶ୍ୟ କାମ କରିପାରେ, କ୍ଷେତ୍ର କାମ କରିପାରେ। ତେଣୁ ଆଜିକାଲି ଯେଉଁ ବ୍ରାହ୍ମଣମାନଙ୍କୁ ଆମେ ପ୍ରୋତ୍ସାହନ ଦେଉନେ, ଯେହେତୁ ଦାନ ଦକ୍ଷିଣା ଦେଇଯାଉନି, ସେ କ'ଣ କରିବେ? ତାଙ୍କ ପିଲା ଛୁଆମାନେ କେବେ ଆଉ ବ୍ରାହ୍ମଣ ହେବେନି, ସେମାନେ ବ୍ରାହ୍ମଣ କର୍ମ କରିବେନି, ଆସିଆ ହେଉଛି ନା। ଆଉ ସେ ଦେଖୁଛନ୍ତି, ଆରେ ମୋ ମୋ ବାପା ଗୋଟେ ମୋବାଇଲ ଦେଇପାରୁନି, ମୋ ବାପା ମୋତେ କନଭେଣ୍ଟରେ ପଢ଼େଇ ପାରୁନି, ତ ସେ କାହିଁ ତାର ଗୋଟେ ଇଣ୍ଟରେଷ୍ଟ ଆସିବ ଯେ ମୁଁ ଏଇ ବୃତ୍ତିରେ ଚଳିବି ବୋଲି? 2000 ଟଙ୍କା ଗୋଟେ ଲୋକ ଚଳିପାରିବି, 3000 ଟଙ୍କା ଗୋଟେ ଲୋକ ଚଳିପାରିବି, ଆମେ ତାକୁ ସେତିକି ପଇସା ଦେବା, ଏତେ ଦୁଇଟା କ୍ଷତି ହେଉଛି। ବ୍ରାହ୍ମଣ ପ୍ରଥାକୁ ଆମେ ଆଉ ଉତ୍ସାହ ଦେଉନେ, ଏବଂ ଦ୍ୱିତୀୟର ଜିନିଷ ହେଲା ଭଗବାନଙ୍କ ସେବାଟା ବି ଠିକ୍ ହେଉନି, ତାର ଯେତେବେଳେ ଅଭାବଟା ରହୁଛି ତେଣୁ ସେ କେମିତି ପୂଜା କରିବ? ତାର ଟଙ୍କା ପଇସା ଥିଲା ନାହିଁ, ସେ ଠାକୁର ପୂଜା କଲେ କ'ଣ ଚିନ୍ତା କରିବ? ମୋର ଟଙ୍କା ପଇସା ଦରକାର, ତେଣୁ ସେ କେମିତି ଶୀଘ୍ର ଶୀଘ୍ର ପୂଜା କରିଦେବି ପଳେଇବ ମନ୍ଦିରରୁ? ସେ ସେଠି ଚିନ୍ତା କରିବ, ତାର ଦୋଷ କ'ଣ? ଦାନ ନ ଦେଲେ ବର୍ତ୍ତମାନ ଭଗବାନ ଉପାସ ରହିଲେ, ଏଣେ ପ୍ରଥା ବି ଗଲା। ଇ କନେକ୍ଟେଡ୍ ସବୁ, କୌଣସି ଜିନିଷ ସନାତନ ଧର୍ମରେ କୌଣସି ଜିନିଷ ଗୋଟେ ଏମିତି ଭାବ ପ୍ରବଣତା ଉପରେ ହେଇଛି, ସବୁ ବୈଜ୍ଞାନିକ କାରଣ ରହିଛି। ବ୍ରାହ୍ମଣମାନଙ୍କୁ ଦାନ ଦିଆଯାଏ, ବିଶେଷ କରି ଗାଭୀ ଗାଭୀ ଗା ଦାନ କାହିଁକି ଦିଆଯାଏ? ଧନ କାହିଁକି ଦିଆଯାଏ ନା? ବସ୍ତ୍ର ଦିଆଯିବ, ଗାଭୀ ଦିଆଯିବ ପ୍ରାୟ ବ୍ରାହ୍ମଣମାନଙ୍କୁ, ଆଉ ଶସ୍ୟ ଆଦି ଦିଆଯିବ, ଧନ ସେମାନେ ନେବେନି। ଲୋଭ ସାଧୁର ସବୁଠୁ ବଡ଼ ଶତ୍ରୁ ହେଲା ତାର ଜ୍ଞାନ ନାଶ ହୁଏ ଲୋଭ ଯୋଗୁଁ। ପ୍ରତ୍ୟେକ ବ୍ୟକ୍ତିର ଲୋଭ ଯେତେବେଳେ ଜଣଙ୍କର ଆସିବ, ତାର ଆହାରର ଲୋଭ ହେଲେ ତାର ଗୁଣ ନଷ୍ଟ ହୋଇଯିବ, ଧନର ଲୋଭ ହେଲେ ତାର ଲୋଭ ଆସିଲା ମାତ୍ର ତୁମର ଗୁଣ ନଷ୍ଟ, ଆଉ ତୁମେ ଇନ୍ଦ୍ରିୟ ସଂଯମ କରିପାରିବନି। ବଳି ମହାରାଜ ସେ କଥା କହୁଛନ୍ତି ନା, ପୁଂସୟମ ସଂସ୍କୃତି ହେଇଛୁ ଅସନ୍ତୋଷ ଅର୍ଥ କାମୟ ଅସ୍ମତୟା ମୁକ୍ତ, ଯିଏ ସନ୍ତୋଷରେ ରହିଛି ସେ ମୁକ୍ତି ହେଇଯିବ। ଯାହା ମନରେ ସବୁବେଳେ ଅସନ୍ତୋଷ ରହିଛି ଧନ ଅର୍ଥ ପାଇଁ, ସେ ସବୁବେଳେ ସଂସାରକୁ ଆସିବ। ପୁଂସ ଅୟମ ସଂସ୍କୃତି ହେତୁ, ଏ ହେଉଛି ସଂସ୍କୃତିର କାରଣ। ବହୁତ ସୁନ୍ଦର ଶ୍ଳୋକ, ବହୁତ ଭଲ ଲାଗନ୍ତି। ପୁଂସ ଅୟମ ସଂସ୍କୃତି ହେତୁ ଅସନ୍ତୋଷ ଅର୍ଥ କାମୟ, ଅର୍ଥ ଆଉ କାମନାରେ ଯିଏ ଅସନ୍ତୋଷ ରହିଲା ସିଏ, ଏ ହେଉଛି ସଂସାରର କାରଣ। ସଂସାର ବୋଲି ଗୋଟେ କିଛି ନାହିଁ, ଦେହ ବୋଲି କିଛି ନାହିଁ, ଏ ଜଗତକୁ ଆସିଛେ। ଯଦି ଭଗବାନଙ୍କର ଭଜନ କରିକି ସନ୍ତୋଷରେ ଆମେ ନ ରହିପାରିଲେ, ଯଦି କିଛି କାମନା ରହିଗଲା, ବିଶେଷ କରି ଅର୍ଥ ଆଉ କାମୟ। କାମୟ ଅର୍ଥ ଯେତେ ପ୍ରକାର କାମନା, ଭୋଜନ, ଧନ, ସ୍ତ୍ରୀ, ଯେତେ ପ୍ରକାର ମାନ ସମ୍ମାନ, ଯେକୌଣସି ପ୍ରକାର କାମନା ରହିଲା, ଯଦି ରହିଗଲା ପୁଣି ଗୋଟେ ସଂସାର ସରର କାମନାଟା ତୁମର ରହିଗଲା ନା, ମୃତ୍ୟୁ ସମୟରେ କାମନା ରହିଗଲା, ମୁଁ ଗୋଟେ ବଡ଼ ମାନେ ସାଧୁ ହେଇପାରିଲିନି, ପୁଣି ଗୋଟେ ଚାନ୍ସ ଦିଆ ଠିକ୍ ଅଛି ଆଉଥରେ ସାଧୁ ହବ, କି ମଲାବେଳ ଗଲା ମୁଁ ବଡ଼ ଧନୀ ହେଇପାରିବିନି ଠିକ୍ ଅଛି ପୁଣି ତୁମକୁ ଧନୀ କୁଳ ଜନ୍ମ ଦିଆହବ, ଯେଉଁ କାମନା ରହିବ ତୁମକୁ ସରର ଦିଆଯିବ। ଆଉ କାମନାରେ ତମେ ମୁକ୍ତ ହେଇପାରିବେନି, ଆମେ ଯେହେତୁ ମନୁଷ୍ୟ, ମୃତ୍ୟୁ ସମୟରେ କେଉଁ କାମନା ଆସିବ, ପ୍ରଭୁ ମୁଁ କେମିତି ଆପଣଙ୍କର ସେବା କରିବି, ଆପଣଙ୍କ ପାଖକୁ ଯିବି। ଯଦି ଏଇ କାମନାଟା ଆମେ ସମ୍ପୂର୍ଣ୍ଣ ଯେଉଁ ସାଧନ ଭୋଜନ କରୁଛେ, ପ୍ରଭୁ ସେଇଟା ବେଙ୍ଗଲରେ କୁହନ୍ତି ସାଧନ କରି ଭୋଜନ କରି ମୋତେ ଜାଣିଲେ, ହଁ ସାଧନ କରୁଛ ଭୋଜନ କରୁଛ କିନ୍ତୁ ମରି ଜାଣିବା, ମରି ଶିଖିବା ଦରକାର, ବଞ୍ଚିବା ପାଇଁ କାହିଁକି ମାଡ଼ପିଟ ଲାଗୁଛ, ମୋ ସମ୍ମାନ ଦରକାର, ମୋର ଟଙ୍କା ଦରକାର, ମୁଁ ଏଇଟା କରିବି ସେଟା କରିବି, ଆରେ ଏଇଟା ଫାଲତୁ ଚାଲା କୁହ। ସାଧନ ଭୋଜନର ଲକ୍ଷ୍ୟ ମରିବା, ଭଲ ହେବ କିନ୍ତୁ ମରିବା, ମରିବା ନା ନ ଶିଖିପାରିଲ ବଞ୍ଚିବା ପାଇଁ, ବଞ୍ଚିବା ପାଇଁ କ'ଣ କରିବ, ବଞ୍ଚି ତୁମେ ତୁମେ ତ ଏଠି କିଛି ବଞ୍ଚିବନି, ତୁମେ ମରିଗଲା ପରେ ସବୁ ଜିନିଷ ଖାଇଦେବ କାଳ, କେବଳ ଗୋଟିଏ ଜିନିଷକୁ ଗ୍ରସ୍ତ କରିପାରେ ନା କାଳ, ଯେଉଁ କୀର୍ତ୍ତି ଭଗବାନଙ୍କର ଭକ୍ତ, ଏଇ ଯେଉଁ କୀର୍ତ୍ତି ଯେମିତି ପ୍ରହ୍ଲାଦ, ଧ୍ରୁବ, ଅମରୀଶ, ଦ୍ରୌପଦୀ, ସେ କେଉଁ କେଉଁ ଯୁଗର, କେଉଁ କେଉଁ କଳ୍ପର କିନ୍ତୁ ତାଙ୍କର କୀର୍ତ୍ତି ବର୍ତ୍ତମାନ ରହିଛି, କାହିଁକି କାଳ ସବୁ ଖାଇଦେବ, ସବୁ ଯଶ ସବୁ ସମସ୍ତଙ୍କୁ ଖାଇଦେବ, କେବଳ ଗୋଟିଏ ଜିନିଷ ଖାଇପାରିବେନି, କେଉଁଟେ ଏଇ କୀର୍ତ୍ତି କି ଭଗବତ ଭକ୍ତ ହରିଶ୍ଚନ୍ଦ୍ର ଦାନୀ ବଳି, ସେ କୀର୍ତ୍ତିଟା କେବଳ ରହିବ, କୀର୍ତ୍ତିମାନ ସହ ଜୀବତୀ ନୀତି ଶାସ୍ତ୍ରରେ ଲେଖା ହେଇଛି, କିଏ ବଞ୍ଚିକି ରୁହେ, କୀର୍ତ୍ତିମାନ, ଯାହାର ଜୀବନର କୀର୍ତ୍ତି ରହିଛି ସେମାନେ ବଞ୍ଚିକି ରହିବେ। ଆଉ ଲୋକ କୀର୍ତ୍ତି ପୁଣି ଦୁଇ ପ୍ରକାର, ଗୋଟେ ଲୌକିକ କୀର୍ତ୍ତି ଆଉ ଗୋଟେ ପାରମାର୍ଥିକ କୀର୍ତ୍ତି, ଭଗବାନଙ୍କର ଭକ୍ତ, ଯଶ ଭିତରେ ଶ୍ରେଷ୍ଠ ଯଶ ହେଲା ଭଗବାନଙ୍କର ଭକ୍ତ, ଲୌକିକ କୀର୍ତ୍ତି ରହିବନି, ତୁମେ ଗୋଟେ ବଡ଼ ସାଇଣ୍ଟିଷ୍ଟ ହେଇଛ, ତୁମଠୁ ଗୋଟେ ଆଉ ଗୋଟେ ବଡ଼ ସାଇଣ୍ଟିଷ୍ଟ ଚାଲିଲା, ତୁମ କଥାଟା ଲୁଚିଗଲା, ସେ ଜିନିଷକୁ ଆଉ କେହି, କିନ୍ତୁ ମାଧ୍ୟାକର୍ଷଣ ଶକ୍ତି, ଡାରୱିନ, ନ୍ୟୁଟନ, ଏଇ ପାଠ ବର୍ତ୍ତମାନ ଖାଲି ଲୋକ ପଢୁଛନ୍ତି ନା, ତାଙ୍କ ପାଇଁ ଆଉ କିଛି ଗୋଟେ ସ୍ପେଶାଲ ଟ୍ରିଟମେଣ୍ଟ ଅଛି, ବର୍ତ୍ତମାନ ମୋବାଇଲ ଯୁଗ ଚାଲିଲା, ଇଣ୍ଟରନେଟ୍ ଯୁଗ ଚାଲିଲା, ତୁମର ଯେଉଁ କୀର୍ତ୍ତି ରହିଛି ବଡ଼ କାମ କରିଛ, ଯେମିତି ମହାତ୍ମା ଗାନ୍ଧୀ ବହୁତ କିଛି କରିଥିଲେ, ସେଇ ଅଗଷ୍ଟ 15 ନା କେଉଁ ଦିନ ଗୋଟେ ତାଙ୍କର ଅଛି ଗାନ୍ଧୀ ଜୟନ୍ତୀ ଦିନ, ଅକ୍ଟୋବର 2, ହଁ ତ ସେଦିନ ଟିକେ ପୂଜା ହୁଏ, ପୂଜା କ'ଣ ସେ 10-15 ମିନିଟ୍ ଆସିବେ, ଗାନ୍ଧୀଙ୍କ ବିଷୟରେ କହିଦେବେ ସରିଲା। ବର୍ତ୍ତମାନ କାହାର, ବର୍ତ୍ତମାନ ଯିଏ ପ୍ରଧାନମନ୍ତ୍ରୀ, ଯିଏ ମୁଖ୍ୟମନ୍ତ୍ରୀ, ତାର ଯଶ ବର୍ଷ ସାରା ଯେତେ ଦିନ ରହିଛି ତାର ଯଶ ଚାଲିଲା, ତାପରେ ଗୋଟେ କିଏ ବଡ଼ କାମ କରିଦେଲା, ତାପରେ ଯିଏ ବଡ଼ କାମ କରିଦେବ ତାର କ'ଣ ହବ, ତା ଯଶ ଚାଲିଗଲା, ତୁମ ଯଶ ଢାଙ୍କି ହେଇଗଲା, ଲୌକିକ ଯଶରେ କିଛି ମୂଲ୍ୟ ନାହିଁ, ଆଉ ସେଇଟା ଭକ୍ତ କେବେ ତା ପଛରେ ଗୋଡ଼ିବା ଦରକାର ନାହିଁ, ମୋତେ ଏତେ ଲୋକ ସମ୍ମାନ, ଆରେ ସେଟା ରହିବନି, ସେଟା ରହିବନି, ଲୌକିକ ଯଶ ଆମର ଦରକାର ନାହିଁ, ଆମର କେବଳ ଗୋଟିଏ ଜିନିଷ ଦରକାର, ପରମାର୍ଥୀ ଭଗବାନ କିନ୍ତୁ ମୋତେ ଭଲ ପାଆନ୍ତୁ, ଜଗତର ମୋତେ କ'ଣ କିଏ ଦୃଷ୍ଟିରେ ଦେଖୁଛି, ପ୍ରଭୁଙ୍କ ପାଖକୁ ମୋତେ ପଳେଇ ଯିବାର ଅଛି, ଆମେ ଯଦି ଭଗବାନ ପାଖକୁ ପଳେଇଗଲେ ଜଗତରେ ଯାହା ହେଉଛି ଆମର ଆମ ପାଇଁ ଅନ୍ଧାର, କ'ଣ ଯେମିତି ଶୋଇଗଲା ପରେ କ'ଣ ହେଉଛି, ଧନ ଟଙ୍କା ପଇସା ସ୍ତ୍ରୀ ପୁତ୍ର ସବୁ ଅନ୍ଧାର, ସେଭଳିଆ ଦିନେ ଜଗତକୁ ଛାଡ଼ିକି ଯିବା, ଏଠି ଯାହା ଅଛି ଆମର ଯଶ ଥାଉ, ଯାହା ଥାଉ, ଘର ଥାଉ, ତୁମେ କ'ଣ କରିଛ, ଏଥିରେ କ'ଣ ମୂଲ୍ୟ ରହିଛି, ଆମର କେଉଁ କାମରେ ଲାଗେ, ବିଚାରଶୀଳ ବ୍ୟକ୍ତି ହେବା ଦରକାର ନା, ବୋକା ହେଲେ କ'ଣ, ବିଚାରଶୀଳ ହେବା ଦରକାର, ପୂଜା ଏଇ ଅସନ୍ତୋଷ ରହିବା ଦରକାର, ବ୍ରାହ୍ମଣମାନଙ୍କୁ ଏଇ କଥା ପଚାରିଲେ, ବ୍ରାହ୍ମଣମାନଙ୍କୁ ଧନ କାହିଁକି ଦିଆଯାଏ ନା, ବ୍ରାହ୍ମଣମାନଙ୍କୁ ତାଙ୍କର ଯେତିକି ଆବଶ୍ୟକ ଦ୍ରବ୍ୟ ଦିଆଯିବ, ଆଉ ଗାଭି ଦିଆଯିବ, ଭୋଜନ ଦରକାର, ବସ୍ତ୍ର ଦରକାର, ତାଙ୍କୁ ଦିଆଯିବ, ଡାଇରେକ୍ଟ ତାଙ୍କୁ ଧନ ଦିଆଯିବନି, କାରଣ ଧନ ଦେବା ଦ୍ୱାରା କାଳେ ତାଙ୍କର ଲୋଭ ସୃଷ୍ଟି ହେବ, ଏବେ ବି ମାୟାବାଦୀମାନେ ଅଛନ୍ତି, ସେମାନେ ହାତରେ ପଇସା ନେବେ, ହାତରେ ପଇସା ନେବେ, ହାତରେ ପଇସା ଦେଲେ ପଇସା ନେବେ, ସନ୍ୟାସରେ ଧର୍ମ ବି ନୁହେଁ, ସେ କାହା ହାତରୁ ପଇସାଟା ନେବା, ସେ ବସ୍ତ୍ର ନିଅନ୍ତି, ଥୋଇଦିଅ, ଆମର ବୈଷ୍ଣବମାନେ ଏମିତି, ଆମ ପାଇଁ କ'ଣ ସବୁ ହେଉଛି ଭଗବାନଙ୍କର, ଆମେ ଆମର ତ ନୁହେଁ ଧନଟା, ଜଣେ ସାଧାରଣ ସନ୍ନ୍ୟାସୀ ଲୋକ ସେ କାହିଁ ଟଙ୍କା ନିଏନି, କାହିଁ ଟଙ୍କା ନେବନି, ମୁଁ ଟଙ୍କା ନେଲେ କାଳେ ମୋ ନିଜର ହେଇଯିବ, ଆମର ଏଠି ନିଜର କିଛି ନାହିଁ, ଦେହଟା ତ ଆମର ଭଗବାନଙ୍କର, ଆଉ ଯାହା ଟଙ୍କା ଆସିଲା ବି ସିଏ ଭଗବାନଙ୍କର, ନିଷ୍ପୃହତା ସାଧୁର ଗୋଟେ ବହୁତ ବଡ଼ ସମ୍ପତ୍ତି, ଆସକ୍ତି ତା ରହିବନି, ନିଷ୍ପୃହତା ରହିବ, ସବୁବେଳେ ସ୍ପୃହା ବଢ଼ିବା ଉଚିତ ନୁହେଁ, ଏ ଜିନିଷ ମୋର ଦରକାର, ଭଲ ଖାଇବି, ଭଲ ପିନ୍ଧିବି, ଭଲ ରହିବି, ବହୁତ ଜିନିଷ ଥାଇପାରେ, ଭଲ ଖାଇଦେଲେ ଯେ ଭଜନ ହବ, ଭଲ ପିନ୍ଧିଦେଲେ ଯେ ଭଜନ ହବ, ଭଲ ରହିଲେ ଯେ ଭଜନ ହବ, ନାହିଁ, ଭଜନ ହଉଛି ଅଲଗା ଜିନିଷ। ଯାହାର ସ୍ପୃହାଟା ସବୁବେଳେ ରହିଲା, ମୋର କିଛି ପାଇବାର ଅଛି ପାଇବାର ଅଛି, ସେ ଭଜନ କରିପାରିବ ନାହିଁ। ଯଦି ମହାପ୍ରଭୁ ମନା କଲେ, ନ ନ ନ ବାରବାର କାହିଁ ଲଗେଇଲେ, ନ ଧନମ ନ ଜନମ ନ ସୁନ୍ଦରୀ କବିତା କାହିଁ ଲଗେଇଲେ ବାରବାର, ଭଗବାନ କାହିଁକି ସବୁ ଜିନିଷ କହିଛନ୍ତି? ତାର କିଛି ମୌଳିକତା ରହିଛି ନା, ପ୍ରାମାଣିକତା ରହିଛି, ତାର ବୈଜ୍ଞାନିକ କାରଣ, ଦାର୍ଶନିକ କାରଣ ସବୁ ରହିଛି। କୌଣସି ସ୍ପୃହା ରହିବା ଉଚିତ ନୁହେଁ। ଆମର କୋଟିଏ ଟଙ୍କା ଥାଇପାରେ, ସେଟା ହଉଛି କାହାର? ଭଗବାନଙ୍କର। ମୋର ଯେତିକି ଦରକାର, ମୋର ରୁଟି ଦୁଇ ଖଣ୍ଡ ଦରକାର। ମୁଁ କୋଟିଏ ଟଙ୍କା ଥିଲେ ଯେ ମୁଁ ମୋର ଭୋଗ କରିବି, ନାହିଁ। ସଂସାରରେ କ'ଣ, ତୁମେ ରୋଜଗାର କର, ଭୋଗ କର, ଆଉ କ'ଣ ଅଛି? ଚାରି ଯେତେ ଟଙ୍କା ରୋଜଗାର କଲେ ସେତେ ଭୋଗ କରିବ। ଆମର ଏଠି ଓଲଟା ପ୍ରିନ୍ସିପୁଲ, ତୁମେ ଯାହା ଆଣ ସବୁ ତ୍ୟାଗ କର, ସବୁ ଭଗବାନଙ୍କୁ ଦିଅ, ଆମର କିଛି ନାହିଁ। ହଁ, ଆମେ ଯଦି ଭଗବାନ ପାଇଁ ଗ୍ରହଣ ନ କରିବା, ତାହେଲେ ଗୋଟେ ଲୋକର ଉପକାର କେମିତି ହବ? ଲୋକ କିନ୍ତୁ ତ୍ୟାଗକୁ ପ୍ରଶଂସା କରନ୍ତି, କିଛି ତୁମେ କାଗଜରୁ ନ ନେଲ, ହଁ ଲୋକ ଇଏ ବହୁତ ବଡ଼। ପୂର୍ବ କାଳ ବ୍ରାହ୍ମଣମାନେ ବି ନିଷ୍ପୃହ ଥିଲେ, ତାଙ୍କର କିଛି ଦରକାର ନଥିଲା, ତାଙ୍କର ଦୁଇଟା ଜିନିଷ ଦରକାର ଥିଲା। ତାଙ୍କର ପିଲା ଛୁଆଙ୍କର ଯତ୍ନ କେଉଁମାନେ ନେଉଥିଲେ? ରାଜାମାନେ ନେଉଥିଲେ, ପବ୍ଲିକ ମାନେ ନେଉଥିଲେ। ସାଧୁମାନେ କାହିଁକି ସବୁ ଏତେ ବେପାର ଶିଖିଲେ? ସାଧୁମାନଙ୍କର ଯେତେ ପ୍ରକାର ସବୁ ବେପାର, ଯେତେ ପ୍ରକାର ସିଷ୍ଟମ ସବୁ ତିଆରି କରାହେଲା, କାହିଁ ତିଆରି କରାହେଲା ନା? ସାଧୁମାନଙ୍କର ଆବଶ୍ୟକ ଯେତିକି, ଯେଉଁମାନେ ସାଧୁ ହେଲେ ଭଗବାନଙ୍କ ସେବା ପାଇଁ ତାଙ୍କୁ ଦିଆଗଲାନି, ତେଣୁ ସେ କ'ଣ କରିବେ? ସେ ବାଧ୍ୟ ହେଇକି ସେ କା ଇଏ କରିବେ, ସେଟା ବି ସେବା, ଆଉ କ'ଣ କରାଯିବ? ଆମେ କହୁଛୁ ସାଧୁ, ଭଲ ସାଧୁ ମିଳୁନାହାନ୍ତି, ଭଲ ସାଧୁ କଳିଯୁଗରେ ନାହାନ୍ତି। ଏଥିପାଇଁ ଦୁଇ ସାଇଡ୍ ଦେଖିବାକୁ ପଡ଼ିବ। ସମାଜରେ ତ ସଂସ୍କାର ନାହିଁ, ଭଲ ସାଧୁ କେମିତି ଆସିବ? ବାପା ମାଆର ତ ସଂସ୍କାର ନାହିଁ, ଗୋଟେ ଝିଅର ଗୋଟେ ସଂସ୍କାର ନାହିଁ, ତା କତିରେ ଗୋଟେ ଭଲ ସନ୍ତାନଟା କେମିତି ଆସିବ? ଆଚ୍ଛା, ତା ତ ପ୍ରଥମ ଗୋଟେ ବ୍ୟାକଗ୍ରାଉଣ୍ଡ କ'ଣ ରହିଲା? ସଂସ୍କାର। ଆଚ୍ଛା, ସେ ସଂସ୍କାରକୁ ବଦଳାଇବା ପାଇଁ ଯାହା ଦରକାର, ଯେଉଁ ସଂସ୍କାରଟା ତା ଯେଉଁ ବଦଳିବ, ତା ପାଇଁ ଯେଉଁ ଜିନିଷଟା ଦରକାର, ସେଇଟା ଅଛି କି? ସମାଜ ସପୋର୍ଟ କରୁଛି କି? ସାଧୁଙ୍କୁ ଯଦି ସଫିସିଏଣ୍ଟ ଟାଇମ୍ ମିଳିବ, ସେ କିଛି କରିବେ ନାହିଁ। ସେ କ'ଣ ଭଗବାନଙ୍କର ସେବା କରିବେ, ନିଜର ଭଜନ କରିବେ, ତାଙ୍କ ପାଇଁ ସବୁ ଯୋଗାଡ଼ କରିକି ଦିଆଯିବ, ତାହେଲେ ସାଧୁ କ'ଣ ପାଇବ? ସାଧନ କରିବା ପାଇଁ ସମୟ ପାଇବ, ସେ ଅଧିକା ସ୍ପିରିଚୁଆଲ ଜିନିଷଟା କରିପାରିବ, ସେ କାହିଁ ଧନ ରୋଜଗାର କରିବା ପାଇଁ ଯିବ? ତାହେଲେ ସମାଜ କ'ଣ ପାଆନ୍ତା? ଗୋଟେ ଭଲ ସାଧୁ ପାଆନ୍ତା। ସମାଜର କି ଦାୟିତ୍ୱ ରହିଛି? ସାଧୁର ଯେମିତି ଲୋକ ସବୁବେଳେ ସାଧୁକୁ ବ୍ଲେମ୍ କରିଦେଉଛନ୍ତି, ନାହିଁ, ସେଟା ଠିକ୍ ନୁହେଁ। ସମାଜର ବି କିଛି ଦାୟିତ୍ୱ ରହିଛି। ସମାଜରେ ଯେତେ ଭଲ ଲୋକ ଅଛନ୍ତି, କାହା ପାଇଁ ତିଆରି ହେଇଛନ୍ତି ପ୍ରଶ୍ନ କରାଯିବ, ଯେ ସାଧୁମାନଙ୍କର କିଛି ଅବଦାନ ନାହିଁ। ସମାଜରେ ଯେତେ ଲୋକ ଭଲ ଲୋକ ଅଛନ୍ତି, ଯେତେ ଜଣ ଲୋକ ମଦ ଖାଉନାହାନ୍ତି, ନିଶା ଖାଉନାହାନ୍ତି, ସେମାନେ କାହା ପାଇଁ ଖାଉନାହାନ୍ତି ପଚରାଯିବ? ସେମାନେ କାହା ପାଇଁ ଖାଉନାହାନ୍ତି? ଯେଉଁ ସାଧୁମାନେ ନିଶା ଖାଉନାହାନ୍ତି, ଯେଉଁ ସାଧୁମାନେ ପାନ ବିଡ଼ି ଖାଉନାହାନ୍ତି, ଯେଉଁ ସାଧୁମାନେ ଆମିଷ ଖାଉନାହାନ୍ତି, ସେମାନଙ୍କ ପାଇଁ ଏମାନେ ଖାଉନାହାନ୍ତି ନା? ପାନ ବିଡ଼ି ଖାଉଥିବା ସାଧୁମାନଙ୍କୁ ନା କେଉଁ ନେତାମାନଙ୍କୁ କିଏ ଶିଖେଇଛି କେଉଁ ପବ୍ଲିକ ତୁମେ ଆମିଷ ଖାଉନି ବୋଲି? କୌଣସି ନେତା ଆସିକି ଦିନେ କହିଛି ନା କୌଣସି ଶିକ୍ଷକ ତୁମେ କହିକି ଆମିଷ ଖାଉନି ବୋଲି? ସମାଜରେ ଯେତେ ଭଲ ଲୋକ ଅଛନ୍ତି, ସେ କାହା ପାଇଁ ଅଛନ୍ତି ଦେଖିବ? ସେ ଯେତିକି ଭଲ ଲୋକ ତୁମେ କହୁଛ, ସେ ଗୋଟେ କାହା ସାଙ୍ଗରେ, ଗୋଟେ ସାଧୁ ସାଙ୍ଗରେ କନେକ୍ଟ ହେଇଥିବ। ମଣିଷ କେବେ ସାଧୁ ନୁହେଁ, ସେ ଜନ୍ମରୁ ତ ଶୂଦ୍ର, ଆଉ ତା ତ ସବୁବେଳେ କାମ, ଶରୀର ଯୁବକ ହେଇଗଲା, କାମ ଆସିଲା, ବିବାହ ହେଇଗଲା, ମୋହ ଲୋଭ ବଢ଼ିଲା, ଆସିକି ସେ କେମିତି ଭଲ ଲୋକ ହେଲା? ତା ଭିତରେ ତ ରହିଲା ସବୁ ରିପୁ ଗୁଡ଼ାକ, ଶତ୍ରୁ ଗୁଡ଼ାକ। ସମାଜରେ ଯେତେ ଭଲ ଲୋକ ଅଛନ୍ତି, ଯାହାକୁ ଭଲ ଲୋକ ବୋଲି ତୁମେ କହୁଛ, ଭଦ୍ର ଲୋକ ବୋଲି କହୁଛ, ଦେଖିବ ସେ କନେକ୍ଟ ହେଇଥିବ କାହା ସାଙ୍ଗରେ? ଗୋଟେ ସାଧୁ ସାଙ୍ଗରେ। ତେଣୁ ସେ ସାଧୁର ସଂସ୍କାର ଯେତେ ଅଧିକା ରହିବ, ସାଧୁ କାହିଁକି ପବ୍ଲିକ ହେଲ୍ପ କରିବା ପାଇଁ ଯିବ? ସାଧୁକୁ ଲୋକ ସବୁ ଆସିବେ, ସାଧୁ ଲୋକ ଧର୍ମ କାମ କିଛି କ'ଣ, ଲୋକ ସେବା ଏସବୁ କିଛି କରିବେନି, କାହିଁ କରିବେନି? ତାର ସବୁଠୁ ବଡ଼ ସେବା ହେଲା ଗୋଟିଏ ଲୋକକୁ କେମିତି କୃଷ୍ଣଙ୍କ ଆଡ଼କୁ ଆଣିବ। ଆମେ ଯେଉଁ ସେବାଟା କରିବା ବର୍ତ୍ତମାନ, କାହାକୁ ଗୋଟେ ସାହାଯ୍ୟ କରିବା, କାହାକୁ ଟଙ୍କା ଦେବା, ଆରେ ଦଣ୍ଡଟା ଯେତେବେଳେ ଭଗବାନ ଦେଉଛନ୍ତି, ତା କର୍ମଫଳ ହିସାବରେ ମିଳୁଛି, ଆମେ ତାକୁ କେତେ ଦିନ ସାହାଯ୍ୟ କରିପାରିବା? ଥରେ ଦୁଇ ଥର, ତାପରେ? ସାଧୁର ବଡ଼ ସାହାଯ୍ୟ ହେଲା ତାର କର୍ମଫଳଟା ଧ୍ୱଂସ କରିବା ପାଇଁ ତାକୁ ଆଣିକି ଭଗବାନ ପାଖରେ ପହଞ୍ଚିଦେବା। ତା କର୍ମଫଳ ଧ୍ୱଂସ ହେଲେ ସେ ସୁଖରେ ରହିବ, ଆଉ ସେଟା ଧ୍ୱଂସ ହବ କେବଳ ଭଗବାନଙ୍କର ଭଜନ କଲେ। ସାଧୁର ଏଇଟା ସବୁଠୁ ବଡ଼ ଉପକାର। ଆମେ ଜଣଙ୍କୁ ଉପବାସ ରହିତ ଖାଇବାକୁ ଦେଇଦେବା, ତାପରେ ତାର ଖାଇବା ସୁବିଧା ମିଶିଗଲେ ସେ ତାଙ୍କୁ ମଦ ଖାଇଲା, ଆମେ ଜଣଙ୍କୁ ଗରିବ ଭାବି ଟଙ୍କା ଦେଇଦେଲେ ସେ ମଦ ଖାଇଲା, ତାହେଲେ ଆମେ ତାକୁ କ'ଣ କଲେ? ପାପ କରିବା ପାଇଁ ସାହାଯ୍ୟ କଲେ। ସେଥିପାଇଁ ଆମର ଯେଉଁ ଲୋକ ଉପକାର, ଆତ୍ମାର ଉପକାର, ତା ମାନେ ନୁହେଁ ଯେ ଆମେ ଖାଇବାକୁ ଦେବା, ଜଣେ ଭୋକ ଲାଗିଥିବ ଖାଇବାକୁ ଖାଇବାକୁ ଦେବା, ତାକୁ ପ୍ରସାଦ ଦେବା, ତାକୁ ଚେତନା ଦେବା, ତାକୁ ଏ ନାମ କର, ଭଗବାନଙ୍କୁ ଡାକ, ଖାଲି ଦେହର ସେବା ସେଟା ସେବା ନୁହେଁ। ସେଥିରେ କ'ଣ ତାର ଲାଭ ହବ? ତାକୁ କେତେ ତା ଦୁଃଖ ଦୂର କରିପାରିବେ, ତାର କର୍ମଫଳ ଅଛି। ତେଣୁ ସାଧୁମାନଙ୍କୁ ସମାଜରେ ଯେଉଁ ଲୋକମାନେ ଦୋଷ ଦେଉଛନ୍ତି, ସାଧୁମାନେ ଏହା କରୁଛନ୍ତି, ତାହା କରୁଛନ୍ତି, ତାହା କରୁଛନ୍ତି, ସେଇ ଲୋକ ପଚାରେ ଯେ ତୁମେ ଆଜି ଭୁଲ ଠିକ କାହା କତିରୁ ଜାଣିଛ? ଯେଉଁ ଲୋକ ଆଜି କମ୍ପ୍ଲେନ୍ କରୁଛନ୍ତି ସାଧୁ ନାଁରେ, ଏଇ ସାରା ଦିନ ନାଁରେ କମ୍ପ୍ଲେନ୍ କରୁଛନ୍ତି, ଯେଉଁ ଯେଉଁ ଆଶାରାମ ନାଁରେ କମ୍ପ୍ଲେନ୍ କରୁଛନ୍ତି, ଯିଏ ଯେଉଁ ସାଧୁମାନଙ୍କ ନାଁରେ କମ୍ପ୍ଲେନ୍ କରୁଛି, ସେ ଠିକ ଠିକ କଥା କହୁଛି, ହଁ ସାଧୁ ଏହା ଭୁଲ କଲେ, ଏହା ଭୁଲ କଲେ, ତାଙ୍କୁ ପଚାରେ ଯେ ତୁମେ ଭୁଲ ଠିକଟା କାହା କତିରୁ ଜାଣିଛ? ସେ ଉତ୍ତର ଦେଇପାରିବେନି, ଏ ଭୁଲ ଠିକଟା କାହା କତିରୁ ଜାଣିଛ? ଆଉ ଗୋଟେ ସାଧୁ ପାଖରୁ ଜାଣିଛ। ଜଗତରେ ଯେତେ ଠିକ କଥା ସବୁ ସାଧୁ ପାଖରୁ ଆସିଛି, ତୁମେ ସେ ତାକୁ ଭୁଲ ବୋଲି କହିଛ, ତୁମେ ଯେଉଁ ଠିକ ଜିନିଷଟା ବୋଲି କହୁଛ ସେଟା କାହା କତିରୁ ଶୁଣିଛ? ତୁମେ ଗୋଟେ କେଉଁ ସାଧୁ ପାଖରୁ ଶୁଣିଥିବ? ତାହେଲେ ସାଧୁ ସେ ଥିଲା ବୋଲି ତୁମେ ଆଜି କିଛି ଶିଖିଲ। ସମାଜରେ ଯେତେ ପ୍ରକାର ଲୋକ ରହିଛନ୍ତି, ତା ଭିତରେ ଯେଉଁ ଭଦ୍ର ଶିଷ୍ଟ ଯେତିକି ଲୋକ ରହିଛନ୍ତି, ସେ କ'ଣ ସାଧୁ ପାଖରୁ ସବୁ ଶିଖିଛନ୍ତି। ତେଣୁ ସାଧୁର ସଂସ୍କାର, ସାଧୁର ଯେତେ ରହିବ ଆଚରଣ, ତାର ସାଧନ ସମାଜ ସେତେ ଲୋକ ଶାନ୍ତି, ସମାଜରେ ସେତେ ସୁଖର ରହିବ। ସେଥିପାଇଁ ବ୍ରାହ୍ମଣଙ୍କୁ ଦାନ କରାଯାଏ, ସାଧୁଙ୍କୁ ଦାନ କରାଯାଏ। ଆଉ ସାଧୁ କିଏ ପୁଣି, ତାର ଲକ୍ଷଣ କ'ଣ ରହିଲା? ନା ଅନନ୍ୟ ଭାବରେ, ଯେ ଅନନ୍ୟ ଭାବରେ ଭଗବାନଙ୍କର ଭକ୍ତି କରେ। ଭଗବାନ କହୁଛନ୍ତି ନା, ମୁଁ ଅନନ୍ୟ ଭାବେ ନା ଭକ୍ତି କରନ୍ତି ଯେ ଦୃଢ଼ ମତ୍କୃତେ ତ୍ୟକ୍ତ କର୍ମାଣ ତ୍ୟକ୍ତ ସୁଜନ ବାନ୍ଧବା। ସାଧୁର ଦୁଇଟା ଲକ୍ଷଣ କହିଥିଲେ, ସ୍ୱରୂପ ଲକ୍ଷଣ, ତଟସ୍ଥ ଲକ୍ଷଣ। ସାଧୁ କେମିତି ଜାଣିବ? ଏଠି କହିଥିଲେ ମୟି ଅନନ୍ୟ ଭାବେନ ଭକ୍ତି କରୁଛନ୍ତି ଯେ ଦୃଢ଼ାମ, ଯିଏ ଅନନ୍ୟ ଭକ୍ତି କରୁଛି, ଆଉ କର୍ମ ଜ୍ଞାନ ଆଉ ଦାନ ଧର୍ମ ଏଗୁଡ଼ା କିଛି ବିଶ୍ୱାସ, ସେ ଅନନ୍ୟ ଭାବରେ କୃଷ୍ଣ ହେଉଛନ୍ତି ଭଗବାନ, ଜଗନ୍ନାଥ ଭଗବାନ, ସେ ହିଁ ଜଗତର କର୍ତ୍ତା, ସେ ହିଁ ତାଙ୍କର ସେବା କଲେ ମୋର ସବୁକିଛି ଫଳ ମିଳିବ, ସେ ହିଁ କର୍ତ୍ତା। ଏଟାକୁ ଅନନ୍ୟ କୁହାଯାଏ, ନ ଅନ୍ୟ, କର୍ମ ଜ୍ଞାନ ଯୋଗ କିଛି ଆଶ୍ରୟ କରିବନି। ଏଇ ସଂସାରରେ କ'ଣ, ସଂସାର ସବୁ ଯେଉଁ ଯେଉଁ ଠାକୁର ଡାକିବା, ଏଟା ଗୋଟେ ଖିଚୁଡ଼ି, ଏଟା ଖିଚୁଡ଼ି, ତାଙ୍କ ମିକ୍ସ। ରଥଯାତ୍ରା ଦିନ ଜଗନ୍ନାଥ ଭକ୍ତ, ଦୁର୍ଗା ପୂଜା ଦିନ ମାଙ୍କର ଭକ୍ତ, କାଳୀ ପୂଜା ଦିନ ଲାଷ୍ଟ ପୂଜାରେ ତୁମେ କାହାର ଭକ୍ତ? କାହାକୁ ତୁମେ ଡାକୁଛ ବିପଦ ପଡ଼ିଲେ? ସେ କାହାକୁ ଡାକିପାରିବେ? ତା ନିଷ୍ଠା ନାହିଁ, ଇଷ୍ଟ ନିଷ୍ଠା କିଛି ନାହିଁ। ଯାହାଙ୍କୁ ଡାକୁଛ ତୁମେ ଠିକ ଡାକ, ସେ ଜାଣନ୍ତିନି ଅନନ୍ୟତା ନାହିଁ, ଇଷ୍ଟନିଷ୍ଠା ନାହିଁ। ମୟି ଅନନ୍ୟ ଭାବେନ ଭଗବାନ କହିଲେ, ଇଷ୍ଟନିଷ୍ଠା ଆମେ ବୈଷ୍ଣବ ହୋଇଛେ ମାନେ ବିଷ୍ଣୁ ଆମର, ଭଗବାନ ଜଗନ୍ନାଥ, କୃଷ୍ଣ ରାଧା କୃଷ୍ଣ ଗୌରନୀତି ଆମର ଇଷ୍ଟ। ଆଉ ମନ ଜାଣେ ତ କୁଆଡ଼େ ଯିବନି, ଆଉ ଯୋଗ କରିବି, ଏଇଟା କରିବି, ତା କରିବି, ଏଇଟା ପଢ଼ିବି, ଏଇଟା ଜାଣିବି, ଏସବୁ କିଛି ନାହିଁ। ସେଟା ଅନନ୍ୟ ହେଲାନି, ସେଟା ଅନନ୍ୟ ଭକ୍ତି ହେଲାନି, ସେଥିରେ ସାଧୁତ୍ୱ ଆସିବନି। ଭଗବାନ ଜାଣିଦେବେ ପରମାତ୍ମାର ଉପରେ ହୃଦୟ ରହିଛନ୍ତି, ଆରେ ଇଏ କ'ଣ କରୁଛି, ଦିଆଡ଼ିଆ, ଏ ଦିଆଡ଼ିଆ ଗୋଡ଼ ରଖିଛି, ମୋତେ ବି ଡାକୁଛି, ହେଣେ ଯୋଗକୁ ବିଶ୍ୱାସ କରୁଛି, ଜ୍ଞାନକୁ ବିଶ୍ୱାସ କରୁଛି, ପୁଣ୍ୟକୁ ବିଶ୍ୱାସ କରୁଛି, ଆପଣ କାହିଁ ଦେବେ? ସେ ସାଧୁର ଲକ୍ଷଣ ଭଗବାନ କହିଥିଲେ, ମୟି ଅନନ୍ୟ ଭାବେନ ଭକ୍ତି କରୁଛନ୍ତି ଯେ ଦୃଢ଼ମ୍, କିଦୃଶମ୍ ଭକ୍ତି ଦୃଢ଼ମ୍ ଭକ୍ତି, ଭକ୍ତି ଶିଥିଳ ଯାହା କୁହନ୍ତି, ଯେଉଁଟା ଦୁର୍ବଳ ମନା ସେମାନେ ଭକ୍ତି କରିପାରିବେ। ଦୁର୍ବଳ ମନା, ଡର ଲାଗୁଛି, ଭୟ ଲାଗୁଛି, କ'ଣ ହବ ମୋର ଭବିଷ୍ୟତରେ, କ'ଣ ହବ ମୁଁ ଭକ୍ତି ନ ରଖ, ଭଗବାନ ଭକ୍ତି ଦୃଢ଼, ଭଗବାନଙ୍କୁ ଡାକ ଜାଣେ ଭଗବାନ ନିଶ୍ଚିତ ମୋତେ ଶରଣ ଦେବେ, ମୋତେ ସୁରକ୍ଷା ଦେବେ। ଭଗବାନଙ୍କ ଉପରେ ଯାହାର ପୂର୍ଣ୍ଣ ବିଶ୍ୱାସ ସେ ଭକ୍ତି କରିପାରିବ, ସେଥିପାଇଁ ଭକ୍ତି ସମସ୍ତେ କରିପାରିବେନି, ଭକ୍ତି ସମସ୍ତେ କରିପାରିବେନି, କାରଣ ସେଥିରେ ତତ୍କ୍ଷଣାତ୍ ଫଳ ମିଳେ ନା। ଯୋଗର କ'ଣ, ସାଙ୍ଗେ ସାଙ୍ଗେ ଫଳ ମିଳିଯିବ। ଯୋଗ କରିଦେଲା ମାନେ ତ ଜାଣିଥିଲ, ହଁ ମୋର ଗ୍ୟାସ୍ଟା ତ ଭଲ ହେଇଗଲା, ମୋର ଏମିତି ହେଇଗଲା, ମନ ସ୍ଥିର ହେଇଗଲା, ଏମିତି ହେଇଗଲା, ସାଙ୍ଗେ ସାଙ୍ଗେ ଫଳ ମିଳିଯାଉଛି। ଭକ୍ତି କ'ଣ, ଭକ୍ତିରେ ହୋମିଓପାଥିକ ମେଡିସିନ ଯା, ଭକ୍ତିଟା ସେୟା, ହୋମିଓପାଥିକ ମେଡିସିନ ଖାଇଲେ କ'ଣ ହବ? ତମେ ଆଗେ ଏଟା ଧୀରେ ଧୀରେ ହବ, ଆଗେ ବଢ଼େଇଦେବ ଟିକେ, ତାପରେ କମେ, ରୋଗଟା ବଢ଼େଇଦେବ ଆଗେ। ସେ ଭକ୍ତିକୁ ଆଇଲା ମାନେ ତୁମର ସବୁ ସବୁ ଜିନିଷ ବଢ଼ିଯିବ, କ'ଣ ମନ ସ୍ଥିର ରହେ, କାରଣ ଏଇ ତୁମେ ଗୋଟେ ପ୍ରୋସେସର ଆସିଲ ନା, ବର୍ତ୍ତମାନ ମେଡିସିନ ଖାଇବ। ଭକ୍ତି ଆଇଲା ମାନେ ତୁମେ ମନକୁ ସଂଯମ କରିବା ପାଇଁ ଚାହିଁବ, ଏଟା କରିବି, ସେଟା କରିବି, ସେତେବେଳେ ସବୁ ଦେଖିବ। ଆରେ ମୁଁ ତ ଠାକୁରଙ୍କୁ ଜପକାଳ ମୁଣ୍ଡରେ ଏତେ କଥା କ'ଣ ପୋଷୁଛି, ଆଗରୁ ତ ପୋଷୁନଥିଲା, ଜପକାଳରେ ତ ମୁଣ୍ଡରେ ହଜାର କଥା ପୋଷୁଛି, ଚୁପଚାପ ବସିଲା କ'ଣ ମୁଣ୍ଡରେ କଥା ପୋଷୁଛି, ଏତେ କଥା କାହିଁ ପୋଷୁଛି ଭଗବାନ ଡାକିଲା ବେଳେ, ଏ ହୋମିଓପାଥିକ ମେଡ଼ିସିନ ଭଳିଆ କାହିଁ ମନଟାକୁ ତୁମେ ସ୍ଥିର କରିବା ପାଇଁ ଚାହୁଁଛ, ଆଗରୁ କ'ଣ ମନକୁ ଛାଡ଼ି ଦେଇଥିଲ, ଏ ସମୟ ଲାଗେ। ଆଉ ଧୀରେ ଧୀରେ ଭଗବାନ କେମିତି ନା ଭକ୍ତି ରହୁଛି, ତୁମେ ଯେତିକି ଭଗବାନଙ୍କ ପାଖକୁ ଶରଣାଗତ ହବ, ଯେ ତମାମ ପ୍ରପତ୍ତି ଭଗବାନ ଦେଖୁଛନ୍ତି, ସେ ହୃଦୟରେ ଅଛନ୍ତି ନା, ଇଏ ମୋତେ ଏତିକି ବିଶ୍ୱାସ କରିଛି, ମୁଁ ତାକୁ ସେତିକି ଫଳ, ତୁମେ ଚାଲାକ ହୁଅନି, ମୁଁ ଏଇଟା କରିଦେଇକି ସାଙ୍ଗେ ଗୋଟେ ବଡ଼ ଭକ୍ତ ହେଇଯିବି, ନାହିଁ 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 ନାହିଁ, ତୁମେ ଯେମିତି ଶରଣ ଯିବ ଅନନ୍ୟ ଭାବରେ, ଭଗବାନ ସେଇଟା ଜାଣୁଛନ୍ତି, ଇଏ ମୋତେ କେତେ ଡାକୁଛି, ମୋତେ କେତେ ପ୍ରାର୍ଥନା କରୁଛି, କେମିତି ନିର୍ଭର କରୁଛି, ମୋ ଉପରେ ମନୋଭାବଟା କେମିତି ରଖୁଛି, ସେତେ କ'ଣ ଜାଣିନାହାନ୍ତି, ଜାଣିଦେଉଛନ୍ତି, ସେଇ ହିସାବରେ ତୁମକୁ ଶୁଣା ସାହାଯ୍ୟ କରି ସେଥିପାଇଁ ସେ ଲେଖିଲେ ଦୃଢ଼ ଭକ୍ତିଟା ଦୃଢ଼ ଲୋକ କରିପାରିବେ, ଦିଆଡ଼ିଆ ଗୋଡ଼ ଦିଆଡ଼େ ଗୋଡ଼ ଦେବା ଲୋକ କରିପାରିବେନି ଭକ୍ତି, ସେ ତ ଆଉ ଶୁଦ୍ଧ ଭକ୍ତି କରିପାରିବେନି। ସଂସାର କଥା ଟିକେ ବୁଝିବି, ସେ ଯେଉଁ ବଣିଆ ଚୁତା ଗୁରୁଦେବ ସେ କଥା କୁହନ୍ତି, ବଣିଆ ଯେଉଁ ଦେଖିଛ ନା ଯେଉଁ ପିଟେ କ'ଣ ହେଟା କୁହନ୍ତି, ତାର ଚୁତା ନାହିଁ କ'ଣ ମାର୍ତୁଲଟା ମୋ ଆମରଟା ଟିକ 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 ସେତେବେଳେ ପିଟୁଛି ଏ ରୂପାକୁ ସୁନାକୁ କ'ଣ କରୁଛି, ଧୀରେ ଧୀରେ ପିଟିକି ତାକୁ ବଡ଼ କରୁନି, ଗରମ ଟିକେ ଗରମ କରି ତ ପିଟିବ ସାହାଯ୍ୟ କରୁଛି, ତୁମେ ସେଇଭଳିଆ କହିଲେ କ'ଣ ହବ, ଏ ଧୋଙ୍ଗୁଣି ଗୋଟେ ପାରିଦେବ ଛିଡ଼େଇଦେବ, ଯିଏ ସଂସାର ଛାଡ଼ିଲା ସାଧୁ ହେଲା ବା ଭଗବାନଙ୍କର ଭଜନ କଲା, ସେ ଧୋଙ୍ଗୁଣି ଗୋଟେ ପାର ପକେଇବ, ଏପଟ ହୁଅ ନହେଲେ ସେପଟ, ଦିଆଡ଼ୁ ଆଉ ହୁଅନି, ଦିଆଡ଼ୁ ହେଲେ କ'ଣ ଦିଆଡ଼ୁ ମନ ରହୁଥିବ, ଏଣେ ସଂସାର ପ୍ରତି ଆସକ୍ତି ରହୁଛି, ଏଣେ ଏଣେ ଭଗବାନଙ୍କୁ ଛାଡ଼ିବାକୁ ଇଚ୍ଛା ହଉନି, ଏଣେ ସଂସାର ଛାଡ଼ିବାକୁ ଇଚ୍ଛା, ଏଭଳିଆ ଭଳିଆ ଚୁକୁର ଟୁକୁର 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 ପିଟୁଛ, ଗୁରୁଦେବ କୁହନ୍ତି ଏକାଥର ଗୋଟେ ପାର ପାଖକୁ ଛିଟେଇ ଦେବ, ମଲେ ମରିବି ବଞ୍ଚିଲେ ବଞ୍ଚିବି, ଦେଇ ଭଗବାନ ଶରଣ ମଲି, ଏଇଟା ଦୃଢ଼ ନା, ଆଉ ସ୍ୱରୂପ ଲକ୍ଷଣ ତଟସ୍ଥ ଲକ୍ଷଣ ଜାଣିବ କେମିତି, ସେଠି ସେ କହିଦେଲେ ମତ୍କୃତ ତ୍ୟକ୍ତ କର୍ମାଣ, ମତ୍କୃତ ତ୍ୟକ୍ତ କର୍ମାଣ, ସେ ଆଉ କିଛି କର୍ମ କରିବନି, ଦାନ ଧର୍ମ ପୁଣ୍ୟ ଏଇଟା କରିବି ସାହାଯ୍ୟ କରିବି, ଏ ଲୋକ ଏମିତି ହେଲା, ମୋର କର୍ମ କେବଳ କରିବ, ମୋର କର୍ମ କରିବ, କାରଣ ଭଗବତ କର୍ମ କରିବା ଲୋକ କିଛି ଅଛନ୍ତି ବୋଲି ହିଁ ଜଗତରେ ଦାନ ଧନ ପୁଣ୍ୟ ଚାଲିଛି, କଥା କ'ଣ ବୁଝିପାରୁଛୁ, ଯଦି ଆମକୁ ଆମେ ସମସ୍ତେ ପବ୍ଲିକ ସେବା କରିବା, ଆରେ ସମସ୍ତେ ପବ୍ଲିକ ସେବା କରିବ, ପବ୍ଲିକ ସେବା କଲେ ପବ୍ଲିକଙ୍କ ହୃଦୟରେ ଭଗବାନ ଅଛନ୍ତି, ପବ୍ଲିକ ସେବା କଲେ ତୁମକୁ ଫଳ ମିଳିବ, ଏଇଟା ଶିଖିବ କାହା କତୁରୁ, ଭଗବାନଙ୍କ ଯେଉଁମାନେ ସେବା କରୁଛନ୍ତି ସେମାନେ ଜାଣିଛନ୍ତି ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି, ସେମାନେ ଦାନର ମୂଲ୍ୟ ଜାଣିଛନ୍ତି ପୁଣ୍ୟର, ତାଙ୍କ କତୁରୁ ଲୋକ ସୁଖ ଶୁଣୁଛନ୍ତି, ପବ୍ଲିକ ସେବା କରୁଛନ୍ତି, ସବୁ କ୍ୟାଟାଗୋରିର ଲୋକ ରହିବା ଦରକାର, ଯାହାର ଯେମିତି ସ୍ଥିତି ନେଇକି ସେ ରହିବେ, ଯେଉଁ ଲୋକ ଆଜି ଦାନ କରୁଛନ୍ତି ବା ଈଶ୍ୱର ମାନବ ସେବା ଈଶ୍ୱର ସେବା ବା ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି, ସେ ଶିଖିଲେ କେଉଁଠୁ, ସେ ଯିଏ ଗୀତା ପଢ଼ିଛନ୍ତି ସେ କେବଳ ଜାଣିଛନ୍ତି, ଭଗବାନ ଗୀତାରେ କହିଲେ ନା ସର୍ବସ୍ୱ ଚାଙ୍ଗ ହୃଦୟ ସମସ୍ତଙ୍କ ହୃଦୟରେ ଅଛି, ତାକୁ ପଢ଼ିକି ପୁଣି କହିବା ଲୋକ ଦରକାର ନା ନାହିଁ, ଆଗେ ପ୍ରଥମ କ୍ଲାସ ଦରକାର, ପ୍ରଥମ କ୍ଲାସ ଦରକାର, ଆଉ କଲେଜ ବି ଦରକାର, ସବୁବେଳେ ଦରକାର, ତ ଆମେ କାହିଁକି ପ୍ରଥମ କ୍ଲାସ ସବୁବେଳେ କେମିତି ଦରକାର, ଆଉ ପ୍ରଥମ କ୍ଲାସ ସବୁବେଳେ ଓଆ ମଡ଼ିବ, ଆରେ ଓଆଟା ଶିଖିବା ପାଇଁ ପୁଣି କଲେଜର ପିଲା ପାଠ ପଢ଼ିକି ଆଇଲେ ତ ଓଆଟା ଶିଖେଇବେ, ଜଗତର ଦାନ ପୁଣ୍ୟ ଧର୍ମ ଲୋକସେବା ଆଗ ଶିଖିବ କିଏ, ଯିଏ କଲେଜରେ ପାଠ ପଢ଼ିଛି, ଭଗବାନଙ୍କର ଯିଏ ଶୁଦ୍ଧ ଭକ୍ତ ସେ ସବୁ ଜାଣିଛି, ସେ କୌଣସି କର୍ମ କରନ୍ତିନି, ସେ କେବଳ ଗୋଟିଏ କର୍ମ ରହିବେ, କ'ଣ ମତ୍କୃତେ ତ୍ୟକ୍ତ କର୍ମାଣ ଲୌକିକ ବୈଦିକ ଧର୍ମାନପି ତ୍ୟକ୍ତ, ଚକ୍ରବାଦ ଲେଖିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟିକାରେ ଲେଖିଲେ, ସେ ଲୌକିକ ଧର୍ମ କିଛି କରିବେନି, ବୈଦିକ ଧର୍ମ କିଛି ମାନିବେନି, ବୈଦିକ ଧର୍ମ କ'ଣ, ଯେ ଭଗବାନ ସେବା କରୁଛି, ଦୁର୍ଗା ପୂଜାରେ କ'ଣ ବେଳେ ବଳି ଦିଅନ୍ତିନି, କ'ଣ ଏଇ ବଳି ଦେବ, କିଛି ଉପହାର ଦେବ, ଏ କାଳୀ ପୂଜାରେ ଏଇଟା କରିବାକୁ ପଡ଼ିବ, ମହାଳୟରେ ଏଇଟା କରିବାକୁ ପଡ଼ିବ, ଏଠି ଏଦିନ ଏହା କରିବାକୁ ପଡ଼ିବ, ଏଦିନ ବ୍ରତ, ଏଦିନ ଏଇଟା ଲୌକିକ, ଆଉ ବୈଦିକ ଜିନିଷ ସବୁ ଅଛି, ଏ ସନ୍ଧ୍ୟା ବନ୍ଦନ ପିତୃପୁରୁଷ ପୂଜା ଏଇଟା ଦେବତା ପୂଜା ଏ ପୂଜା ବଳି ପୂଜା ଉପ ସବୁ ଅଛି ନା, ସନ୍ଧ୍ୟାବେଳେ ଆଗକୁ ପୂଜା କରିବ, ସକାଳେ ସୂର୍ଯ୍ୟଙ୍କୁ ପୂଜା କରିବ, ଆଗକୁ ଜଳ ଦେବ, ଏସବୁ ବୈଦିକ ବୈଦିକ ଆଉ ଲୌକିକ, ମତ୍କୃତ ତ୍ୟକ୍ତ କର୍ମାଣ ସବୁ ତ୍ୟକ୍ତ ସବୁ ଛାଡ଼ିଦେବ, ମଝି ମଝି କାହାକୁ ଚେଷ୍ଟା କରନି, ଯାହା ଭକ୍ତି କରିବା ତ ଅଛି ଗୋଟେ ଛାଡ଼ିକି ଆସିବାର ଅଛି, କ'ଣ ନା ଭଗବାନଙ୍କର ଭକ୍ତି, ଭଗବାନଙ୍କର ନାମ କରିବା, ଭଗବାନଙ୍କର ସେବା କରିବା, ଭଗବାନ ଯୋ ପ୍ରିନ୍ସିପଲ ଦେଇଛନ୍ତି, ମୋର ମନା ଭାବ ମଦ ଭକ୍ତ ମଜାଜି ମାଙ୍ଗ ନମସ୍କାର, ବାସ ଏଇଟା ଭଗବାନଙ୍କୁ ପ୍ରଣାମ କରିବା, ଭଗବାନଙ୍କର ଭକ୍ତ ହେବା, ଭଗବାନଙ୍କର ସେବା କରିବା, ଏ ଆମର କାର୍ଯ୍ୟ, ଭଗବାନଙ୍କର ଚିନ୍ତନ କରିବା, ଆଉ ଅଲଗା କିଛି ନାହିଁ। ମତକୃତେ ତ୍ୟକ୍ତ କର୍ମାଣ, ବୈଦିକ ଲୌକିକ ସବୁ କର୍ମ ତ୍ୟାଗ କରିବ, ଆଉ ସବୁଆଡ଼ୁ ଚିନ୍ତା କରିକି ଆଉ ଏଇଟା ମୋର ଏମିତି ଅସୁବିଧା ହେଇଯିବ, ସେଇଟା ମୋର ଅସୁବିଧା ହେଇଯିବ, ଏଇଟା ମୋର ଆଉ ସେଇଟା ସବୁ ସକାମ ଭକ୍ତିରେ ଗଲା, ସକାମ ଭକ୍ତିରେ ତ ମନ ପ୍ରସନ୍ନ ହେବନି, ଭଗବାନ ସହିତ ସମ୍ବନ୍ଧ ସ୍ଥାପନ ହେଇପାରିବନି। ଭକ୍ତିଟା କରୁଥିବ କିନ୍ତୁ ହୃଦୟରେ କିଛି ଭାବନାଟା ସମ୍ବନ୍ଧଟା ହେଇପାରୁନି, ଆଉ ସକାମ ରହୁଛି, କାମନାଟା ରହୁଛି, ଆଉ ଭଗବାନ ତୁମ ଭିତରେ ମଝିରେ କିଏ ରହିଗଲା? କାମନା ମିରରଟା ଥୁଆ ହେଇଛି, ମିରରଟା ଐନାଟା ଅଛି, ଐନାର ଶକ୍ତି ଅଛି କି ନାହିଁ? ତୁମେ ଐନାକୁ ଦେଖିପାରିବ, ଐନା ଐନାର ପ୍ରତିଫଳନଟା ତୁମେ ଦେଖିପାରିବ, କିନ୍ତୁ ମଝିରେ ତୁମେ ଗୋଟେ କିଛି ରଖିଦେଲ, ଆଉ କ'ଣ ହବ? କିଛି ଭଗବାନଙ୍କୁ ଦର୍ଶନ କରିବା, ଭଗବାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା, ଯେଉଁ ସମ୍ବନ୍ଧ ସ୍ଥାପନ କରିବାର ଗୋଟେ ବଡ଼ ବାଧକ ହେଇଗଲା କାମନା। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଶିଖେଇଲେ, ନ ଧନମ୍ ନ ଜନମ୍ ନ ସୁନ୍ଦରୀ, ମୋର କିଛି ଆବଶ୍ୟକ ନାହିଁ। କୌଣସି ଜିନିଷ ଆବଶ୍ୟକ ମାନେ କାମନା ରହିଛି ମାନେ ସେଠି ଗୋଟେ ବାଧା ହେଇକି ରହିଲା, କେବଳ ଗୋଟିଏ କାମନା, ଅହେତୁକି ଭକ୍ତି, ମୁଁ କେବଳ ଆପଣଙ୍କର ଚରଣରେ ଭକ୍ତି ଚାହୁଁଛି। ସେଥିପାଇଁ ଜଗନ୍ନାଥଙ୍କର ସେ ଭଜନ ଲେଖିଲେ ନା, ଜଗନ୍ନାଥ କିଛି ମାଗୁ ନାହିଁ ତତେ, ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, ମାଗୁଛି ଶ୍ରଦ୍ଧା ବାଲିର ହାତ, ମୋର କିଛି ଦରକାର ନାହିଁ। ଏସବୁ କାହିଁ ସବୁ ଲେଖିଛନ୍ତି? ଶୁଦ୍ଧ ଭକ୍ତିର କଥା। ତ୍ୟକ୍ତ କର୍ମାଣା, ଆଉ ତ୍ୟକ୍ତ ସ୍ୱଜନ ବାନ୍ଧବା, ମୋ ପାଇଁ ଯେଉଁମାନେ ମୋତେ ଭକ୍ତି କରିବେ ସେମାନେ ସ୍ୱଜନ ବାନ୍ଧବକୁ ତ୍ୟାଗ କରିଦିଏ। ସାଧୁର ଲକ୍ଷଣ କହୁଛି, ସାଧୁ ତା ସ୍ୱଜନ ବାନ୍ଧବ ଆଉ କ'ଣ ରହିଲା? ମୋର ବନ୍ଧୁ ଇଏ ବାନ୍ଧବ ଇଏ ସ୍ୱଜନ ନିଜ, ତାର କେବଳ ତୁମେ ମାତା ଅଛ, ପିତା ଅଛ, ତୁମେ ସବୁ। ଯିଏ ଭଗବାନଙ୍କୁ ପାଇଛନ୍ତି ସେ ଏଇ ପ୍ରିନ୍ସିପଲରେ ପାଇଛି, ଦ୍ୱିତୀୟ ଆଉ କାହାକୁ ଧରିବନି, ସେକେଣ୍ଡ ଆଶ୍ରୟ ତୁମର କିଛି ରହିଲା ମାତ୍ରେ ଭଗବାନ କ'ଣ ଜାଣିଦେବେ? ଇଏ ମୋ ଉପରେ ପୂର୍ଣ୍ଣ, ଭଗବାନ ସର୍ବଧର୍ମାନ କହିଛନ୍ତି ନା, ସର୍ବଧର୍ମାନ ସବୁ ଧର୍ମାନ ଛାଡ଼ିବାକୁ କହିଛନ୍ତି ନା, ମା ଆମେ ଏକମ କହିଛନ୍ତି ନା, ଏକମ ଯେତେବେଳେ କହିଛନ୍ତି ଦ୍ୱିତୀୟ ପୁଣି କାହାକୁ କେମିତି ଧରୁଛ? କାହା ପ୍ରତି ଆମେ ଭରସା ରଖିବନି, କାହା ଉପରେ? ଗୁରୁକୃଷ୍ଣ ଛଡ଼ା କାହା ଉପରେ ଭରସା ଆମର ନାହିଁ, ଭକ୍ତ ଆଉ ଭଗବାନ, ଭଗବାନଙ୍କ ଉପରେ। ଆଉ ବନ୍ଧୁ ବାନ୍ଧବ ସ୍ୱଜନ ଇଏ ମୋର ସେ ମୋର ଶିଶୁ ସିଏ ହେଲେ ଭଗବାନ ଜାଣିଦେବେ ଏଟା ଦିଆଡ଼ିଆ, ଏ ଆଶ୍ରୟଟା ୟାର ଠିକ୍ ନାହିଁ। ଅନନ୍ୟ ଆଶ୍ରୟ ତ ଗୋଟେ ବଡ଼ ଜିନିଷ ନା, ଆଉ ଭକ୍ତିରେ ସବୁଠୁ ବଡ଼ ବଡ଼ ହେଲା ଅନନ୍ୟ ଆଶ୍ରୟ, ସେ ଅନନ୍ୟ ଆଶ୍ରୟ କରିଥିବ ଭଗବାନଙ୍କୁ, ତା ଆଶ୍ରୟଟା ପୁରା ଦୃଢ଼ ଥିବ, ତାପରେ ଯଦି ଲଦି ଦେଲେ ଯେମିତି ଏଇ ଘରର ପିଲର ଗୁଡ଼ା ତା ଠିକ୍ଟା ଅଛି ବୋଲି ତାପରେ ଯଦି ତିନି ତାଲା କରିଦେଉଛ, ଯାହା ଏଇଟା ଲୋଡ଼ କରୁଛ, ଯାହା ଦେଉଛ, ସେ କ'ଣ କରୁଛି? ତାର ଆଶ୍ରୟଟା, ଏ ପିଲରର ଆଶ୍ରୟଟା କେଉଁଟା ରହିଲା? ତା ବେଷ୍ଟ ଆଜି ରହିଛି, ତାପରେ ହଜାର ତୁମେ ଜିନିଷ ସେ ଲୋଡ଼ ନେଇଯିବ। ଭଗବାନଙ୍କର ଏ ସଂସାର ଯେତେ ଭୟଙ୍କର ହଉ, ଯାହା ହଉ, ଯେତେ ସୁଖ ଦୁଃଖ କର୍ମ ଫଳ ଯାହା ଆସୁ, ଅନନ୍ୟ ଆଶ୍ରୟ ତ ଯାହାର ଅଛି ସିଏ ତିଷ୍ଠିକି ରହିଛୁ, ସୁଖରେ ରହିଛୁ, ଅନନ୍ୟ ଆଶ୍ରୟ। ସେଥିପାଇଁ କହିଲେ ଆଉ କାହାକୁ ସୁଜନ ବାନ୍ଧବ ୟା ଉପରେ ଆଉ ଚିନ୍ତା କରିବନି। ଓଡ଼ିଆରେ ଗୋଟେ କୁହନ୍ତାନି, ଛାଡ଼ିଲି ସକଳ ଆଶା, ଶୁଣୁନା କି ପାଉଲି କ'ଣ, ହଁ ଛାଡ଼ିଲି ସକଳ ଆଶା ଧରିଲେ ଗୋବିନ୍ଦ ଭରସା, ଯେଉଁ ବୁଢ଼ୀମାନେ କୁହନ୍ତି କମ୍ବଡ଼ ବଡ଼ ପଦ ଗାଉଁଲି ପଦ ସବୁ, ଏଗୁଡ଼ା ସବୁ ଶାସ୍ତ୍ରର ମର୍ମ ସେମାନେ ଜାଣିଥିଲେ। ଛାଡ଼ିଲି ସକଳ ଆଶା ଧରିଲେ ଗୋବିନ୍ଦ ଭରସା, ସବୁ ଆଶା ଛାଡ଼ିଲି ଗୋବିନ୍ଦ ଭରସା କଲି। ଗାଉଁଲିଆ ଲୋକ ସବୁ ଭାଗବତ ପଢ଼ୁଥିଲେ ନା, ଏଠି ଏବେ ହଜାର ପ୍ରବଚନ ହଜାର କଥା ଲୋକ ଜାଣିଲେ କ'ଣ ଭାଇ, ଗାଉଁଲିଆ କଥା ଜାଣନ୍ତିନି, ଓଡ଼ିଶାର ଗାଉଁଲି କଥା ଜାଣନ୍ତିନି, ଯେଉଁଥିରେ ବହୁତ ମର୍ମ ରହିଛି। ଛାଡ଼ିଲି ସକଳ ଆଶା, ସ୍ତ୍ରୀ ପୁତ୍ର ଆଉ କାହା ଆଶା କରି ସବୁ ଛାଡ଼ିଦେଲି, କଲି ଗୋବିନ୍ଦ ଭରସା। ଏସବୁ ବିଧବା ମାନେ ସବୁ ହେଇଯାଆନ୍ତି, ଭଲ ମତ କରନ୍ତି, ପିଲା ଛୁଆ ତାଙ୍କର ନଥାଏ, ସେ ସବୁ ଏଇ କଥା କହିବେ, ଆଉ କ'ଣ ଆଶା କରିଛନ୍ତି? ମୋର କିଏ ସମିତି ଥିଲା ଚାଲିଗଲା, ଆଉ ଛାଡ଼ିଲି ସକାଳ ଆଶା ଧରିଲି ଗୋବିନ୍ଦ ଭରସା, ଏ ଠାକୁର ଡାକିବି ଆଉ ଧନ ଲୋକ ଗୁଡ଼ା କୁହନ୍ତି। ତ୍ୟକ୍ତ ସୁଜନ ବାନ୍ଧବା, ସୁଜନ ବାନ୍ଧବ ସମସ୍ତଙ୍କୁ ସେ ତ୍ୟାଗ କରିଥାଏ ଭଗବାନ କହିଲେ। ତୈବ ସାଧବୀ ସାଧୁ ସର୍ବସଙ୍ଗ ବିବର୍ଜିତ, ଭଗବାନ ତାଙ୍କ ମାଙ୍କୁ କହୁଛନ୍ତି, ହେ ସାଧ୍ୱୀ, ହେ ସତୀ ସାଧ୍ୱୀ ମା, ତୁମେ ସେଇଭଳି ସାଧୁଙ୍କର ସଙ୍ଗ ଯାଇ କର, ସଙ୍ଗ ଦୋଷ ହରନ୍ତି ତେ, ସଙ୍ଗର ଗୋଟେ ଦୋଷ ରହୁଛି ନା ସବୁବେଳେ, ଗୁଣ ସଙ୍ଗର ଦୋଷ, ପାରିପାର୍ଶ୍ୱିକ ଦୋଷ, ମାନସିକ ଦୋଷ, ମନର ଗୋଟେ ମନର କ'ଣ ସଙ୍ଗ ହବନି? ତୁମେ କାହା କତିକି ନଗଲେ ମଠ ରହିଲେ କ'ଣ ହବ? ଅନାଦି କାଳରେ ତୁମ ମନ ଭିତରେ ହଜାର କର୍ମ ହିସାବରେ ହଜାର ଚିନ୍ତା, ହଜାର ଖରାପ ଅଭ୍ୟାସ, ହଜାର ଖରାପ ଜିନିଷ ରହିଛି, ସେଇଟା ସବୁ ମନ ଭିତରକୁ ଆସିବ। କୁଆଡ଼େ ନ ଯାଅ, ଗୋଟେ ଜାଗାରେ ରୁହ। ଗୁରୁଦେବ ସେ କଥା କୁହନ୍ତି, ଅନ୍ୟ ଜାଗାକୁ ନଗଲେ ବି ତୁମ ମନ ଭିତରେ ହଜାର, ଏ ମନ ହିଁ ତୁମକୁ ଦୁଃସଙ୍ଗ ଦେବ। ମଧୁଆ ଗୋଟେ ଭକ୍ତ ଆମର କଣ କ୍ଷତି କରୁଛି? ମାଂସ ଭୋଜନ କରି ଲୋକ ଆମର କଣ କ୍ଷତି କରୁଛି? କେତେ ମନ କରୁଛି ସବୁ ଏଇ ମନ ମନରେ ସଙ୍ଗଦୋଷ ହେଇଯାଉଛି ନା। ସଙ୍ଗଦୋଷଟାକୁ ହରଣ କରିବେ କିଏ? କହିଲେ ସାଧୁ। ଭଗବାନଙ୍କ କଥା ଶୁଣେ ବାରମ୍ବାର, ସେଠି ସେ ଲେଖିଲେ ସେ କଥା, ମଦାଶ୍ରୟ କଥା ଅନୁଷ୍ଠା ଶୁଣବନ୍ତି କଥାନ୍ତି ତବନ୍ତି ବିଧାତା ମଦଗତ ଚିତ। ସବୁବେଳେ ମଦଗତ ଚିତ୍ତ ହେଇକି ରହିଥାନ୍ତି, ସବୁବେଳେ ଶ୍ରବଣ କୀର୍ତ୍ତନ କରନ୍ତି, ସବୁବେଳେ ଭଗବାନଙ୍କ କଥା କୁହନ୍ତି। ତାଙ୍କ ସଙ୍ଗ ରହିବା ଦ୍ୱାରା, ସେବା କରି ନାମ ଭୋଜନ କଲେ ଆମର ସଙ୍ଗଦୋଷ ଯିବ। ହଠାତ୍ କାମ ଇଏ ନୁହେଁ, ତୁମର ଶରଣାଗତି, ତୁମର ସ୍ୱୀକୃତି, ତୁମର ଉପରେ ସଂସ୍କାର ଉପରେ ନିର୍ଭର କରେ। ତୁମେ କେତେ ଶରଣାଗତ ହେଉଛ, ସବୁ ବଦଳାଇ ଦେଇପାରିବେ ଭଗବାନ। ଗୁରୁକୃଷ୍ଣ ସବୁ ବଦଳାଇ ଦେଇପାରିବେ, ପ୍ରଚୁର କର୍ମଫଳ ଯଦି ପ୍ରଚୁର ଥିବ, ତୁମେ ବହୁତ ତୁମକୁ ସେଇ ହିସାବରେ ଶରଣାଗତ ହେବାକୁ ପଡ଼ିବ, ବହୁତ ପ୍ରାର୍ଥନା କରିବାକୁ ପଡ଼ିବ। ସ୍ୱଭାବଟାକୁ ବଦଳାଇବା ଏତେ ସହଜ ଜିନିଷ ନୁହେଁ, କର୍ମଫଳଟା ରହିଛି ନା, କେବଳ ଭଗବାନଙ୍କର କୃପା, ପ୍ରଭୁଙ୍କର କୃପା। ସବୁ ଆଶା ଛାଡ଼ିକି ଯଦି ଜଣେ ଭଗବାନଙ୍କର ଶରଣ ରହିବ, ସାଧୁଙ୍କର ଶରଣ ରହିବ, ତାହେଲେ ହବ। ସଙ୍ଗଦୋଷ ହରନ୍ତି ଦେ, ଏଇ କଥାରେ ଆମେ ଏଠିକି ପଳାଇ ଆସିଲେ। ବ୍ରାହ୍ମଣ ମାନଙ୍କୁ କାହିଁକି ସବୁ ଦାନ ଦିଆଯାଏ? କାହିଁକି ଆମେ ଦାନ ଦେବୁ? ବ୍ରାହ୍ମଣ ମାନେ କାହିଁକି ନିଷ୍ପୃହ? ସେମାନେ କେବଳ ଗାଭୀ ରଖୁଥିଲେ, ଏଠି ଭଗବାନ କହୁଛ ନା, ତୁମେ କାହିଁ ଗାଭୀ ଦେବ? ଅର୍ଣ୍ଣମ ବହୁ ଗୁଣମ ତେଭ୍ୟମ ଦେହ ବା ଧେନୁ ଦକ୍ଷିଣା, ଦକ୍ଷିଣା ଦେବ, ଧେନୁକୁ ଦକ୍ଷିଣା ଦେବରେ ଦେବ। ବ୍ରାହ୍ମଣ ମାନେ ସବୁ ଗାଭୀ ସେବା କରୁଥିଲେ, ଯେତେ ଯୋଉ ବେଦ ଜ୍ଞାନ ସବୁ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସମସ୍ତ, ପ୍ରାୟ ସବୁ ଗୋସେବକ, ଗାଈ ସେବା କରି ଉପମାନ୍ୟ ହୁଅନ୍ତୁ, ଯେତେ ବଡ଼ ବଡ଼ ସବୁ ଦେଖିବ ପୁରାଣରେ ପଢିବ, ସେମାନେ ସବୁ ଗୋସେବି। କାରଣ ଗୋମାତା ହେଲେ ଭଗବାନଙ୍କର ପ୍ରିୟ, ସବୁ ଦେବତାଙ୍କର ଅଧିଷ୍ଠାନ, ତେଣୁ ସେ ପ୍ରସନ୍ନ ହେଇଗଲେ ଜଣଙ୍କର ସ୍ୱାଭାବିକ, ଭଗବାନ ପ୍ରସନ୍ନ ହେଇଗଲେ ସବୁ ଜ୍ଞାନ ଚାଲି ଆସିଲା। ଆଉ ଗୋସେବି ସବୁ ଆସିଥାଏ। ବ୍ରାହ୍ମଣ ମାନେ ଯେଉଁ ବେଦ ଜ୍ଞାନ ପ୍ରାପ୍ତ ହଉଥିଲେ, କେବଳ କ୍ଷୀର, ଯେମିତି ଆଜିକାଲି ଲୋକ ଗାଈ କାହିଁକି ରଖୁଛନ୍ତି? କ୍ଷୀର ନା ହବ, ସେ କ୍ଷୀର ଦେଉନି ମାନେ ସେ ଗାଈ କ'ଣ କରିବେ? ହା ବିକି ଦିଅ, ଏ ପଠାଣ ବିକି ଦିଅ, ହା କ୍ଷୀର ଦେଉନି ଆଉ, ହା କ୍ଷୀର ଦେଲେ ସେ ଗାଈକୁ ଭାରି ଗାମୁଛାରେ ଝାଡ଼ି ପକେଇବେ ଆଉ, ଗାମୁଛାରେ ଝାଡ଼ା ଝଡ଼ି କରି ତାକୁ ରଖି ତାକୁ ଭଲ, ହଁ ଗାଈଟା କ୍ଷୀର ଦେଉଛି ଆଉ, ମୋର କ'ଣ କ'ଣ କୁହନ୍ତି, ଦୁହାଁଳିଆ ନା କ'ଣ, ହଁ ଦୁହାଁଳିଆ ଗାଈ ମୋର ଆଉ। ଆଉ ବୁଢ଼ୀ ହେଇଗଲେ, ହାଏ ଛାଡ଼, ଆଉ ବୁଢ଼ା ହେଲା, ଦେଦେବ ଦେଦେବ, ଇଏ କ'ଣ ବ୍ରହ୍ମ ଜ୍ଞାନ ପାଇଁ ରଖୁଛନ୍ତି? ତାଙ୍କ ଚା ଖାଇବା ନେଇ କ୍ଷୀରଟା ହେଲା, ଦେ ଆଣ ତାକୁ ଚା ଟିକେ ଫୁଟେଇ ଖାଇବା, ଚା ଖାଇବାକୁ ସୁବିଧା ହବ, ତାଙ୍କ ଆମର କ'ଣ କ୍ଷୀର ପିଇବାକୁ ସୁବିଧା ହବ, ସେ କ'ଣ ଗାଈ ସେବା କରିବାକୁ ସେ ରଖୁଛନ୍ତି? କେବଳ କେମିତି ତା ଦେହରୁ କିଛି ପାଇବାର ଅଛି, ପ୍ରଫିଟ୍ ପାଇବାର ଅଛି, ସେଟା ନହେଲା ତାକୁ ଦେବିକି ଦିଅ। ବ୍ରହ୍ମଜ୍ଞାନ ଭଗବାନଙ୍କର ବିଭୂତି ହିସାବରେ ଭଗବାନ କହିଲେ ନା, ଏକାଦଶ କୁମାର ଭଗବାନ କହୁଛନ୍ତି, ଗରିବ ଲୋକ, ଅନାଥ ଲୋକ, ଗାଭୀ, ବ୍ରାହ୍ମଣ, ଇଏ ମୋର ଶରୀର। ଭଗବାନ ଏକାଦଶ କୁମାର ଉଦ୍ଧବଙ୍କୁ କହିଛନ୍ତି, ମୋର ସ୍ୱରୂପ ବୋଲି ଜାଣିବ। ଆଉ କେଉଁଠି କେଉଁଠି ପୂଜା କରାଯାଏ ଭଗବାନ ସବୁ କହିଛନ୍ତି, ଜଳରେ କେମିତି ପୂଜା କରିବ, ଭୂମିରେ କେମିତି ପୂଜା କରିବ, ମୋର ପୂଜା କ'ଣ କ'ଣ ଭଗବାନ ସେଥିରେ କହିଛନ୍ତି। ଗୋକୁଣ୍ଡୟନ, ଗାଈକି କୁଣ୍ଡେଇ ଦେବା, ନା ଭକ୍ତି ବୋଲି ଭଗବାନ, ତମର ପୂଜା, ଯେ ଗାଈ କିଛି କହିପାରୁନି ସେ ଗାଈ ଆଉଁସି ଦେବ, ଭଗବାନ ସବୁ କହିଛନ୍ତି। ଗୋଦାନ, ଗୋ ଦକ୍ଷିଣା, ବ୍ରାହ୍ମଣ ମାନ ଗୋମାତାଙ୍କୁ ସବୁ ନଉଥିଲେ, ଆଉ ବ୍ରାହ୍ମଣ ମାନେ ହିଁ ବୃଦ୍ଧି କରୁଥିଲେ ସବୁ। ଗାଭୀ ରଖିଥିଲେ, ଗାଭୀରେ କ୍ଷୀର ହେଲା ସାତ୍ୱିକ ଜିନିଷ, ସେବା ବି କଲେ ଗୋମାତା ପ୍ରସନ୍ନ ରହିଲେ ପ୍ରଚୁର। ସେଥିପାଇଁ ଆଗରୁ ସବୁ ଯେଉଁମାନେ ଗାଈ ସେବି ଥିଲେ ଗାଁ ଲୋକମାନେ ସବୁ, ସେମାନେ ସବୁ ଏଇ ଯେଉଁ ଗୋଚରଗୁଡ଼ା ଦେଉଥିଲେ ନା, ଆଉ ଏ ଯେଉଁ ଗୋଚର ଏବେ କ'ଣ ଗୋଚରୁ ତଡ଼ିକି ଆସିକି ଖାଇଗଲେ, ଗୋଚରୁ ସବୁ ଜମିରେ ମିଶେଇ ଦେବୁ, ଆରେ ତୁମେ ମରିଯିବ, ତୁମେ ସବୁ ତୁମର ସବୁ ବହୁତ ନଷ୍ଟ ହବ, ମଣିଷ ସମାଜ କେବେ ସୁଖୀ ହବନି। ସ୍ୱତନ୍ତ୍ର ଆମର ଭାରତ ରେକର୍ଡରେ ରହିଛି ନା, ଗୋଚର ଗୋଚର ବୋଲି ଲେଖା ହେଇଛି, ଗାଈମାନେ ସେଠି ଚରିବେ, ସେ ଅଲଗା କୌଣସି କାର୍ଯ୍ୟ, ସେଠି କନଷ୍ଟ୍ରକ୍ସନ୍ କିଛି କରିହବନି କିଛି, ତାକୁ ଦେଖିଲେ ବର୍ତ୍ତମାନ କିଏ ଗରିବ ଲୋକ ମାଡ଼ି ବସିଲାନି, କିଏ ଜମିରୁ ନେଇଗଲାନି, ତାର କିଛି ସୁରକ୍ଷା ନାହିଁ। ଗାଁ ଲୋକମାନେ କ'ଣ ଆଗରୁ ସବୁ ଗାଈ ରଖୁଥିଲେ, ଗାଈ ସେବା କରୁଥିଲେ, ବର୍ତ୍ତମାନ ଗାଈ ଏତେ ରଖୁନାହାନ୍ତି, ତେଣୁ ତାଙ୍କର କ'ଣ ଦରକାର ଯେ ଗୋଚର କିଏ ନେଲା କ'ଣ କଲା, କାହିଁକି ଗୋଚର କାହିଁ ରଖୁଥିଲେ? ଅଲଗା ସମୟରେ ତାହେଲେ ଧାନ ଚାଷ ହବ, ଗୋମାତା ଆସିକି ସେଠି ଛରିବେ। ଏ ତୁମର ଏଇ ଏରିଆରେ କେତେ ଅଛି, କେତେ ଏକର? ସେ କହୁଥିଲା ତୁମର ସାନବେଳ ବସନ୍ତ ଏରିଆରେ କେତେ ଏକର ଗୋଚର ଅଛି? ସେ କହୁଥିଲା ବହୁତ ଏକ ଗୋଚର, 20-30 ଏକର, 40 ଏକର ଗୋଚର। ସେଇ ଯେଉଁ ଆମେ ଯାଇଥିଲେ ସେଇଟା, ହଁ ସେ ଗାଁର, ସେ ଗାଁରେ କେତେ ଏକର ସେଟା ଅଛି? 50-50 ଏକରରୁ ଅଧିକା ଗୋଚର ଗୋଟା ପ୍ୟାଚ, ହଁ 50 ଏକର ପାଖାପାଖି, 25-30, ହଁ 30 ଏକରରୁ ଅଧିକା ନା କେତେ କହୁଥିଲେ ସେ? ବିଷୟ ଆଖି ପ ପୁରା ନଈ ପଟା ବାନ୍ଧ ଲାଗିଛି ଗୋଚର, ଏତେ ଗୋଚର କେଉଁଟା ହେଲେ? ଏତେ ଗାଭୀ ରହୁଥିଲେ, ଗାଈମାନେ ସେଠି ଯାଉଥିଲେ, ସବୁ ପାଳି କରି ନେଉଥିଲେ, ଗାଈମାନେ ମାନେ ସବୁ ଚୋରିକି ଆସୁଥିଲେ, ସବୁ ଗଲା ଉଡ଼ିଗଲା। ଏତେ ମେସିନ୍ ବର୍ତ୍ତମାନ ଆଉ କ୍ଷୀର ଖାଇବୁ କିନ୍ତୁ ଗାଈ ରଖିବୁନୁ, ଆଉ ସଂସ୍କୃତି ନଷ୍ଟ ହେଉଛି ନା ସବୁ। ଆଉ ସେଥିପାଇଁ ବ୍ରାହ୍ମଣମାନେ ପ୍ରୋତ୍ସାହନ କରିବା ଦରକାର ଗୋମାତା ପାଇଁ। ଆଉ ଆଜିକାଲି ଯଦି ଗାଈକୁ ବ୍ରାହ୍ମଣକୁ ଦାନ କରିବେ କ'ଣ କରିବେ? ସେ ବିକିବନି, ସେ ନବନି ତ, ସେ କ'ଣ ଟଙ୍କା ଦେଇଦେ ମୋତେ ଗାଈ ବଦଳରେ ଟଙ୍କା ଦେ, ଆଉ ଯଦି ତାକୁ ଜବସ୍ତି ଦେଲ ସେ ତାର ନବ, ସେ ତାର ନେଇକି ବିକିଦେବ, କିଏ ଆକୁ ସମ୍ଭାଳିବ ମୋର ଗଲା। ଏ ସଂସ୍କୃତି ବର୍ତ୍ତମାନର ଯେଉଁ ସଂସ୍କୃତିଟା ହେଉଛି ଗୋ ବ୍ରାହ୍ମଣ ଦ୍ରୋହୀ ସଂସ୍କୃତି। ଏଠି ବ୍ରାହ୍ମଣ ଶାନ୍ତିରେ ରହିପାରିବେନି, ଗାଈ ଶାନ୍ତିରେ ରହିପାରିବେ? ଏ ସଂସ୍କୃତିରେ ଜାତି ଆଇ ସବୁ ତ ଭଗବାନଙ୍କ ନିୟମକୁ ଭାଙ୍ଗିଦେଲେ, ଆଉ ଏଠି ଗୋ ବ୍ରାହ୍ମଣ ଶାନ୍ତିରେ କେବେ ରହିପାରିବେନି। ସେଥିପାଇଁ ସବୁ ଏତେ ପ୍ରକାର ଅସୁବିଧା, ଏତେ ପ୍ରକାର ପତନ ସମାଜର। ପ୍ରଭୁ ନିଜେ କହୁଛନ୍ତି ଗୋବର୍ଦ୍ଧନ ପୂଜାରୁ, ପୂଜା ପୂର୍ବରୁ ଭଗବାନ ନିଜେ ବ୍ରାହ୍ମଣଙ୍କୁ ତୁମେ ପୂଜା କରିବ, ଗାଭୀଙ୍କୁ ପୂଜା କରିବ। ବ୍ରାହ୍ମଣଙ୍କୁ କ'ଣ କରିବ? ପ୍ରଥମେ ବହୁ ଗୁଣ ଅନ୍ନ ଦେବ, ଆଉ ଗାଭୀ ଦାନ ଦେବ। ତାପରେ କହୁଛନ୍ତି ଅନ୍ୟଭ୍ୟଶ୍ଚଣ୍ଡାଳ ପତିତେ ଭ୍ୟୋ ଯଥାର୍ହତ ଜବ ସଞ୍ଚ ଗବାମ ଦତ୍ତ୍ୱା ଗିରୟେ ଦିୟତାମ ବଲିମ୍। କୁକୁର ଚଣ୍ଡାଳ ପତିତ ପ୍ରଭୃତି ଅନ୍ୟାନ୍ୟ ବ୍ୟକ୍ତିଗଣକୁ ମଧ୍ୟ ଯଥାଯୋଗ୍ୟ ଦାନ କରିବା ଉଚିତ, ଏବଂ ଗୋ ସମୂହକୁ ତୃଣ ପ୍ରଦାନ କରି ଗୋବର୍ଦ୍ଧନ ଗିରିର ପୂଜା ଉପହାର ପ୍ରଦାନ କରନ୍ତୁ। କୁକୁର ଚଣ୍ଡାଳ ଅନ୍ୟଭ୍ୟଶ୍ଚ ଆସ ଚଣ୍ଡାଳ ପତିତାଭ୍ୟମ ଯଥାର୍ହତ, ଯିଏ ଯେଭଳି ଯଥାର୍ହତ, ଯିଏ ଯେଭଳି ଯୋଗ୍ୟ, କୁକୁରଟେ ବି ଆସିବ ସେଦିନେ ତାକୁ ଟିକେ ଖାଇବାକୁ ଦେବ, ଚଣ୍ଡାଳ ଯଦି ଆସିବ ତାକୁ ତୁମେ ଦେବ। ଭଗବାନ ନିଜେ କହୁଛନ୍ତି, କାରଣ ପୂଜା କରିବାକୁ ଯାଉଛ ନା ଗୋବର୍ଦ୍ଧନଙ୍କୁ, ଯାହା ଯେମିତି ଯୋଗ୍ୟ, ତେଣୁ ଚଣ୍ଡାଳକୁ ବି ଦେବ। ଚକ୍ରବର୍ତ୍ତୀ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଟିକାରେ ଲେଖିଲେ, ସୋ ମତେ ଅନ୍ତର୍ଯ୍ୟ ପର୍ଯ୍ୟନ୍ତାନ ଅପି ସର୍ବେଶାନ ଏବ ବ୍ରଜବାସୀ ନାମ ଅନୁକୂଳ ନା ଆୟ। ଅନ୍ତର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ ବ୍ରଜବାସୀମାନଙ୍କର ଅନୁକୂଳ ପାଏ, ସମସ୍ତେ କେମିତି ଆସନ୍ତୁ ଦେଖନ୍ତୁ ଆଉ ପ୍ରସାଦ ପାଇକି ଯାଆନ୍ତୁ। କୁକୁର ବି ଆସୁ, ଚଣ୍ଡାଳ ବି ଆସୁ, ଯେଉଁଠି ବଡ଼ ବଡ଼ ଯଜ୍ଞ ହେବ ସେଠି କ'ଣ ନିଚ ଜାତିର ଲୋକ ଛାଡ଼ିବେ? ଗଲା ମାନେ ସେଠି ଛୁଇଁଦେବ କ'ଣ କରିବ, ମାରା ହେଇଯିବ? ଭଗବାନ ସେମିତି କହୁନାହାନ୍ତି, ଭଗବାନ ସମସ୍ତେ ଆସନ୍ତୁ, ଆ ଚଣ୍ଡାଳ ସମସ୍ତେ ଆସନ୍ତୁ ବୋଲି ଗନ୍ଧ ପୁଷ୍ପ ଆଦି ଉପାଚାର, ବଳି ଅର୍ଥ ଉପଚାର, ଗନ୍ଧ ପୁଷ୍ପ ଦ୍ୱାରା ତୁମେ ଗୋବର୍ଦ୍ଧନଙ୍କର ପୂଜା କରିବ। କିନ୍ତୁ ପ୍ରଥମେ ବ୍ରାହ୍ମଣଙ୍କୁ ଭୋଜନ ଦେଲା ପରେ ଆଉ ଗାଭିଦାନ କଲା ପରେ ଅନ୍ୟଭ୍ୟଶ୍ଚ ପତିତ ମାନେ ଯେଉଁମାନେ ଗରିବ ଲୋକ, ଆଉ ଚଣ୍ଡାଳ ଯେଉଁମାନେ ଚଣ୍ଡାଳ ଆସିବ ମାନେ କୁକୁର ତାଙ୍କ ସାଙ୍ଗରେ ଆସିବ, ତାଙ୍କୁ ଭୋଜନ ଦେବ। ସବୁ ଶିଖିବା ଦରକାର ନା, ଭଗବାନ କେତେ ସୁନ୍ଦର, ଭଗବାନଙ୍କର ପାତ୍ର ଅନ୍ତରେ ସବୁ କିଛି ନାହିଁ, ପୂଜା କରୁଛ, ଉପହାର ଉତ୍ସବ କରୁଛ ନା, ସମସ୍ତଙ୍କୁ ତୁମେ ଦେବ। ଏମିତି ନାହିଁ ଯେ ଇଏ ମୋର ଗେଷ୍ଟ କେବଳ ଇଏ ପାଇବେ, ଅଲଗା ଲୋକମାନଙ୍କୁ ଏ ସବୁ ପାତ୍ର ଅନ୍ତର କିଛି କରିବେ। ଭଗବାନ ତାଙ୍କ ଗୋବର୍ଦ୍ଧନ ପୂଜା ପୂର୍ବରୁ ଏକଥା କହୁଛି, ବ୍ରାହ୍ମଣ ପୂଜା ପରେ ଅନ୍ୟ ଯେଉଁମାନେ ଆସିବେ ସେମାନଙ୍କୁ ସବୁ ଦେବ। ତାପରେ କ'ଣ କରିବ? ଯାହା ଉପହାର ରହିଛି ସେ ଉପହାର ଦ୍ୱାରା ଗୋବର୍ଦ୍ଧନଙ୍କର ପୂଜା କରିବ। ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି, ତେଣୁ ଏଇ ଯେଉଁ ମାୟାବାଦୀମାନେ ବାହାର ଲୋକମାନେ କହନ୍ତି ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି, ଆମର ଭଗବାନ ପୂଜା କରିବା କ'ଣ ଦରକାର? ଆମର ଭଗବାନ ପୂଜା କ'ଣ, ଆମେ ଲୋକଙ୍କୁ ପୂଜା ସେବା କରିବୁ? ତୁମେ ଲୋକଙ୍କର ସେବା କେତେବେଳେ କରିପାରିବ? ଯେତେବେଳେ ଜାଣିବ ଯେ ସେ ଲୋକ ହୃଦୟରେ ଭଗବାନ ଅଛନ୍ତି, ଯଦି ସେ ଲୋକଟା ଜାଣିଛି ତା ହୃଦୟରେ ଭଗବାନ ଅଛନ୍ତି, ଯଦି ସେ ଲୋକ ଜାଣିଛି ତା ହୃଦୟରେ ଭଗବାନ ଅଛନ୍ତି, ସେ ବିଡ଼ି କେମିତି ଖାଉଛି, ସେ ପାନଟା କେମିତି ଖାଉଛି? ସେ ଜାଣିଛି ତା ହୃଦୟରେ ଭଗବାନ ବୋଲି, ତୁମେ ଯାହାକୁ ସେବା କରୁଛ ସେ ତ ଜାଣିନି ତା ହୃଦୟରେ ଭଗବାନ ଅଛନ୍ତି ବୋଲି, ତୁମେ ତାକୁ ଆଗେ ଜଣାଅ ତୋ ହୃଦୟରେ ଭଗବାନ ଅଛି। ସେ ଆମିଷ କେମିତି ଖାଉଛି, ଗୋଟେ ଜୀବକୁ ମାରିକି ଖାଉଛି, ସେ ଜୀବ ହୃଦୟରେ ଭଗବାନ ଅଛନ୍ତି, ତାକୁ ଯିଏ ମାରିକି ଖାଇଲା ତୁମେ ତାକୁ ଭଗବାନ ବୋଲି କେମିତି କହୁଛ, ତାକୁ ଭଗବାନ ଦୃଷ୍ଟିରେ କେମିତି ପୂଜା କରୁଛ? ଫିଲୋସଫିକାଲ ଯେତେବେଳେ ଶାସ୍ତ୍ରରେ କୁହାଯାଏ ଯେ ତା ଅର୍ଥଟାକୁ ଏମାନେ ବୁଝିନାହାନ୍ତି। ଈଶ୍ୱର ମାନବ ସେବାଟା ଈଶ୍ୱର ସେବା, ଯଦି ମାନବ ସେବାଟା ଈଶ୍ୱର ସେବା, ତାହେଲେ ମାନବ ସେବାଟାକୁ ଈଶ୍ୱର ସେବା ବୋଲି କାହିଁକି କୁହାଯାଉଛି? ମାନବ ହୃଦୟରେ ଭଗବାନ ଅଛନ୍ତି, କେବଳ କ'ଣ ମାନବ ହୃଦୟରେ ଭଗବାନ ଅଛନ୍ତି, କୁକୁର ଚଣ୍ଡଳ ଭିତରେ ଭଗବାନ ନାହାନ୍ତି। ତାହେଲେ ଯଦି ଗୋଟେ ମାନବ ପଶୁପକ୍ଷୀ ଖାଇଲା ତାହେଲେ ସେ କ'ଣ ହେଲା? ତୁମେ ତାକୁ କେମିତି ପୂଜା କରିବ? ତାକୁ ଆଗେ ମନା କର, ତୁମ ହୃଦୟ ଭିତରେ ଭଗବାନ ଅଛନ୍ତି, ତୁମେ ପାନ ଖାଅନି, ବିଡ଼ି ଖାଅନି। ତୁମେ କହୁଛ ନା ଭଗବାନ ସବୁଆଡ଼େ ଅଛନ୍ତି, ହୃଦୟରେ ଭଗବାନ ମନ୍ଦିରରେ ଅଛନ୍ତି, ମନ୍ଦିର ଭିତରେ ଆମିଷ କରୁଛ କି? ତୁମ ମନ୍ଦିର ଭିତରୁ ଆମିଷ ନବ? ତୁମ ଘର ଭିତରେ ଠାକୁର ଘର ଭିତରକୁ ଆମିଷ ନବ କି? ଆଉ ତୁମେ ଯଦି କହୁଛ ହୃଦୟ ଭିତରେ ଭଗବାନ ଅଛନ୍ତି ବୋଲି, ତାହେଲେ ଆମିଷ କେମିତି ଖାଉଛ? ଜୀବଟା ମାରିକି କେମିତି ଖାଉଛ? ତେଣୁ ଏ ପ୍ରକୃତ ତତ୍ତ୍ୱ ଗୁଡା କିଛି ଜୀବ ଦୟା କ'ଣ ଜାଣନ୍ତିନି, ହୃଦୟରେ କେମିତି ଭଗବାନ ଅଛନ୍ତି ଜାଣନ୍ତିନି। କେତେବେଳେ ଭଗବାନ କାହାକୁ କହିଛନ୍ତି, ଯେତେବେଳେ କୁହାଯାଇଛ ଦରିଦ୍ରଙ୍କୁ ଚଣ୍ଡାଳଙ୍କୁ ଏମାନଙ୍କୁ ଦୟା କର, ସେତେବେଳେ ସବୁବେଳେ ଭକ୍ତିଯୁକ୍ତ ଦୟା, ତାକୁ ଏମିତି ଦୟା କରିବାକୁ ପଡ଼େ ତାର ଯେମିତି କିଛି କର୍ମଫଳ ଧ୍ୱଂସ ଭକ୍ତି, ସେଥିପାଇଁ ଯାହା ଭଗବାନଙ୍କର ଭୋଗ ଲାଗିଥିବ ପ୍ରସାଦ ତାକୁ ଟିକେ ଦେବାକୁ ପଡ଼େ। ମନ୍ଦିରକୁ ଆସିଲେ ଆମେ ତାଙ୍କୁ ପ୍ରସାଦ ଦେବା, ଭୋଜନ ଦେବାନି, କ'ଣ ଖାଇବାକୁ ଦେଇକି ପଠେଇଦେବା, ଏମିତି ନାହିଁ। ତାକୁ ଭଗବାନଙ୍କୁ ଯେଟା ଭୋଗ ଲାଗିଛି ସେଟା ସେ ପାଇଲେ ତାର କ'ଣ ହବ, ପୁଣ୍ୟ ହବ, ସ୍ୱୀକୃତି ହବ। ଆମେ ଯଦି ରୋଷେଇ କରି ଲୋକଙ୍କୁ ଖାଇବାକୁ ଦେଲେ ସେଠି ପୁଣ୍ୟ ମିଳିବ, ଗୋଟେ ଗରିବ ଲୋକ ତୁମେ ତାକୁ ପୁଣ୍ୟ ଦେଲ, ପୁଣ୍ୟ କିଛି ପାଇଲ, କିନ୍ତୁ ତାର କିଛି ଉପକାର, ତାର କିଛି ଉପକାର ହେଲା, ଆଉ ତୁମେ କିଛି ପୁଣ୍ୟ ପାଇଲ, ତାର କ'ଣ ଉପକାର ହେଲା? ତା ଜୀବନରେ କିଛି ପରିବର୍ତ୍ତନ ହେଇପାରିଲା। ତେଣୁ ଆମେ ଯେଉଁ ଅନ୍ୟକୁ ସେବା କରୁଛେ, ଆମେ କିଛି ପୁଣ୍ୟ ପାଇଯିବା, ଆମେ ପରଜନ୍ମରେ ଭଲ ଟଙ୍କା ପଇସା ସମ୍ମାନ ପାଇବା, କିନ୍ତୁ ସେ ଲୋକର କ'ଣ ଉପକାର ହେଲା? ତା ବରଂ କ୍ଷତି କରିଦେଲେ, କ'ଣ କ୍ଷତି କରିଦେଲେ? ସେ ତା କର୍ମଫଳଟା ଭୋଗୁଥିଲା, ଆମେ ତାକୁ ସାହାଯ୍ୟ କରିବା ଦ୍ୱାରା ସେ କ'ଣ ହେଲା? ଯିଏ ଗରିବ ଥିଲା ସେ ଖାଇବାକୁ ପାଉନଥିଲା, ତେଣୁ ତା କର୍ମଫଳଟା ସେ ଭୋଗୁଥିଲା, ତୁମେ ତାକୁ ସାହାଯ୍ୟ କରିଦେଲ, ତାପରେ ସେ କ'ଣ କରିବ? ସେ ପୁଣି ପାନ ବିଡ଼ିକୁ ଦିହା ଖାଇବ, ଯିଏ ବିଡ଼ି ଖାଉଛି ତା କତିରେ ପଇସା ନାହିଁ, ତା କତିରେ ପଇସା ନାହିଁ, ସେ ବିଡ଼ି ଖାଇପାରିବ କି? ସେ ଗୋଟେ ବିଡ଼ିକି ସେ ଟିକେ ଟାଣି ଦେଉଥିବ, ମୁଁ ଦେଖି ସବୁ, ସେ ତାକୁ ଘଷି ଦେଇକି ପୁଣି କାନରେ ରଖିଦେଉଥିବ, ସେ ଟିକେ ଟିକେ ଟାଣିବ କାହିଁକି କ'ଣ ତା ପଇସା ନାହିଁ, ସେଥିରେ ତୁମେ ତାକୁ 2 ଟଙ୍କା ଦେଇଦେବ, କହି ଗରିବ ଲୋକଟା କିଛି ନାହିଁ, ଛିଡ଼ା ଲୁଗା ପିଞ୍ଚି 2 ଟଙ୍କା, ସେ କ'ଣ କରିବ? ତାପରେ ସେ କଠେ ବିଡ଼ି ଆଣିକି ଆଗେ ରଖିବ, ତା ପେଟ ବରଂ ଉପାସ ରହିବ, ମୋର ବିଡ଼ି ନହେଲେ ଝାଡ଼ା ହେବନି ଆଉ। ତୁମେ ତାକୁ ତା କ'ଣ କଲ, ତାର କ'ଣ ଉପକାର କଲ? ତୁମେ ପୁଣ୍ୟ ପାଇବା ଭାବିଦେଲ, ତୁମେ ପୁଣ୍ୟ ପାଇନେଲ, କିନ୍ତୁ ତାର କ୍ଷତି କରିଦେଲ, ତାକୁ ପାପ ନରକକୁ ପଠେଇଦେଲ। ବୈଷ୍ଣବମାନଙ୍କର ଦୟାକୁ ଲୋକ ବୁଝିପାରନ୍ତି, ସେଥିରେ ଭକ୍ତିନାଥ ଠାକୁର କୁହନ୍ତି ଆମର ଯେ ଅମନ୍ଦ ଦୟା, ଆମେ ଯେଉଁ ଦୟା କରିବୁ ତାର କେବେ ମନ୍ଦ ସେ ଲୋକର ହବନି। ଅଲଗା ଦୟାରେ ମନ୍ଦ, ଏ ମେଡ଼ିକାଲକୁ ଗୋଟେ ଲୋକ ଗରିବ ଲୋକ ତା ମେଡ଼ିକାଲକୁ ନେଇକି ଯିବ, ତାକୁ ଭଲ କରିକି ଆଣିବ, ତା କର୍ମଫଳ ଯୋଗୁଁ ରୋଗ ହେଇଛି ସେ ତାର ଭୋଗିବା ଦରକାର, ତୁମେ ତାକୁ ମେଡ଼ିକାଲରୁ ଭଲ କରିକି ଆଣିବ, ସେ ତାପରେ କ'ଣ କରିବ? ସେ ତାକୁ ଜଣେଇଲନି କର୍ମଫଳଟା, ତା ଅର୍ଥ ନାହିଁ ଯେ ମେଡ଼ିକାଲ ନବାନି, ତାକୁ ଜଣେଇବା ଦରକାର ତୁ କାହିଁକି ଆଜି ଏଇଟା ଭୋଗୁଛୁ, ତୁ ଭଗବାନଙ୍କର ନିୟମକୁ ମାନୁନୁ, ଆମିଷ ଖାଉଛୁ, ପାପ କରୁଛୁ, ସେଥିପାଇଁ ତୁ ଏଇଟା ଭୋଗ କରୁଛୁ। ସେ ସେଇଟା ଜାଣିନି, ତାକୁ ନେଇଯିବ ମେଡ଼ିକାଲରୁ, ଗରିବ ଲୋକ ସାହାଯ୍ୟ କରି ତାକୁ ତାର ଅପରେସନ୍ କରି ଭଲ କରିକି ତାକୁ ନେଇଆସିବ, ତାପରେ ସେ କ'ଣ କରିବ? ସେଟା ଭଲ ଅଣ୍ଡା ବାଡ଼େଇକି ଖାଇବ, ତୁମେ ତାକୁ ସାହାଯ୍ୟ କଲ କ'ଣ କରିବା ପାଇଁ? ତା କର୍ମଫଳଟା ପାପ କରିବା ପାଇଁ ଅଧିକ ସାହାଯ୍ୟ କଲ, ବର୍ତ୍ତମାନ ତାକୁ ନରକକୁ ଯିବା ପାଇଁ ସାହାଯ୍ୟ, ପୁଣି ମନ୍ଦ କଲ ତାର ଅମନ୍ଦ ଦୟା। ଚୈତନ୍ୟ ମହାପ୍ରଭୁଙ୍କର ଦୟା ହେଉଛି ଅମନ୍ଦ ଦୟା, ଅମନ୍ଦ ଉଦୟ କେବେ ହବନି, ଅମନ୍ଦ ଉଦୟ ଦୟା, ଅମନ୍ଦ କେବେ ଉଦୟ ହବନି, ସେ ହେଉଛି ମନ୍ଦ ଦୟା। ଆମ ମନ ଖୁସି ହେଉଛି ମୁଁ ପୁଣ୍ୟ ପାଇଗଲି, ସେ ଲୋକ ଖାଇବାକୁ ଦେଇଦେଲି, ସେ ଲୋକ କ'ଣ କରୁଛି? ଯେମିତି ପୁରୀ ମନ୍ଦିରରେ ବସିଛନ୍ତି, ଦେଖିନ କି ପୁରୀ ମନ୍ଦିରରେ ସେ ଯେଉଁ ଦ୍ୱାରମରେ ସବୁ ବସିଛନ୍ତି, ତାଙ୍କର ସବୁ କ'ଣ ହେଇଥିବ? ଲେପଟ ସେ ହେଇଥିବ, ସେ ଯେଉଁ ଲୋକମାନେ ଭିକ୍ଷା ମାଗନ୍ତି, ତୁମେ ତାଙ୍କୁ କ'ଣ କହୁଛ, ମୁଁ ଦାନ କରିବାକୁ ଆସିଛି, ମୁଁ ଦେଇ ଦିଆହେଲି ଜଗନ୍ନାଥଙ୍କର କରିବାଟା ତାକୁ ଦିଆହେଲି, ସିଏ ସେ ପଇସାଟା ତା ଦିନକୁ 100 ଟଙ୍କା 200 ଟଙ୍କା ପାଇଗଲା, ତାପରେ ସିଏ କ'ଣ କରୁଛି, ତାର ଯାଉଛି ମାଛ ଧରିକି ନେଇ ପଳେଇଲା, ତୁମ ଧନଟା କୁଆଡ଼େ ଗଲା, ତୁମେ ପୁଣ୍ୟ ବି ପାଇପାରିଲନି। ଆମେ ଯେଉଁ ମନେ ଭାବୁଛୁ ମୁଁ ତାକୁ ସାହାଯ୍ୟ କରିବି, ମୁଁ ତ ପୁଣ୍ୟ ଦୃଷ୍ଟି ଦେଲି, ସିଏ ତାର ଯାହା କରୁଛି କରୁ, ନାଇଁ ନାଇଁ ତୁମେ ତୁମ ଧନଟାକୁ ତୁମେ ତାକୁ ପାପ କରିବା ପାଇଁ ଦେଲ। ସେ ପ୍ରଭୁପାଦ ମନା କରିଛନ୍ତି, କାହାକୁ ଟଙ୍କା ଦେବନି, କୌଣସି ଭିକାରୀକୁ ଟଙ୍କା ଟଙ୍କା ତୁମେ ଦିଅନି, ତାକୁ କ'ଣ ଦେବ, ପ୍ରସାଦ ଦିଅ, କେବଳ ପ୍ରସାଦ ଦିଅ। ଆଉ ତାକୁ ତୁମେ ନୂଆ ଲୁଗା ଦେଇଦେବ, ସେ ନେଇ ସେ ଲୁଗା ଦୋକାନରେ ବିକିଦେବ, କମଳ ଦେଇଦେବ, ତାକୁ ସେ କମଳ ବିକି ଦେଇକି ତାର ବିଡ଼ି ଖାଇ ଗଞ୍ଜି ଖାଇବ, ତାର ଅଭ୍ୟାସ ଅଛି ଆଉ। ସେଥିପାଇଁ ଏଠି ଯେ ବ୍ରାହ୍ମଣମାନଙ୍କ ଯେଉଁ ନିସ୍ପୃହତା ଭଗବାନ ଶିଖେଇଛନ୍ତି, ବ୍ରାହ୍ମଣମାନେ କେମିତି ରହିବେ, ଗାଭୀମାନେ କେମିତି, ସରି ଏ ଯେଉଁ ଚାଣ୍ଡାଳମାନଙ୍କ କଥା କୁହାଯାଏ, ସମସ୍ତଙ୍କୁ ଦୟା କରାଯିବ, କେଉଁ ଦୟା, ଯେଉଁ ଦୟାରେ ତାଙ୍କର ମନ୍ଦ ଉଦୟ ହେବନି, ସେ ଦୟା ଭଗବତ ଭକ୍ତି। କେମିତି ଜୀବଟା ଯେଉଁ ବାଟେ ହେଲେ ଏଇ ଜନ୍ମରୁ କେବେ ଆରମ୍ଭ କରିବ ତ ସେ ଭକ୍ତିଟା, ଭକ୍ତିଟା ନ କଲେ ତା କର୍ମ ଫଳ, ତ ସେ ଲୋକ ସେବା କରିଦେଲା ପୁଣ୍ୟ, ଆଉ ଗୋଟେ ଜନ୍ମଟା ଭଲ ଜନ୍ମ ହବ, ପୁଣି ସେଠି ପୁଣି ଆଉ ଗୋଟେ ଜନ୍ମ ପରେ ଜନ୍ମ, ଜନ୍ମ ପରେ ଜନ୍ମ କର୍ମଚକ୍ରରେ ଘୁରିବ, ତା ସରିବ କେତେବେଳେ, ସେ କର୍ମଫଳଟା ଖଣ୍ଡନ କେମିତି ହବ, ସେ ସିନା ଆଗେ ଗୋଟେ ପଥକୁ ଆସିଲେ। ଆମେ ବୈଷ୍ଣବମାନେ କ'ଣ କରନ୍ତି, ଗୋଟେ ଜୀବର ଫାଉଣ୍ଡେସନ ପକେଇ ଦିଅନ୍ତି, କାହିଁକି ପ୍ରଭାତ କହିଛନ୍ତି ଯିଏ ମନ୍ଦିର ସହିତ ପ୍ରସାଦ ଦେବ ଚରଣାମୃତ ଦେବ, କାହିଁକି କହିଛନ୍ତି ଏଟା, ସେଟା ଆସିଲା ଥରେ ସେ ଆମେ ସେ କହୁଛି ଖାଉ, ଏଠି ତ ଟିକେ ପ୍ରସାଦ ଭାଇ ଗଲା ନା, ତାର ଫାଉଣ୍ଡେସନ ଟିକେ ପଡ଼ିଲା, ପୁଣି ପର ଜନ୍ମରେ ତା କର୍ମଫଳ ଧ୍ୱଂସ ହେଲେ ସେ ପୁଣି ସେଇଠୁ ଷ୍ଟାର୍ଟ କରିବ। ବାହାର ଲୋକ ତ ବୁଝିନାହାନ୍ତି, ସେଟା ତ ଜାଣନ୍ତିନି, ସେ ତ ପ୍ରସାଦ ଦେଲେ ଆସିବେ, ହଁ ଖାଆନ୍ତୁ ଅସୁବିଧା ନାହିଁ, ଯେତିକି ଆମେ ଦେଇପାରିବା ଆମର ସାମର୍ଥ୍ୟ ହିସାବରେ ଦିଅ, ଏଇଟା ହେଉଛି ଦୟା। ତ ଭଗବାନ ସେଥିପାଇଁ କହିଲେ ଚଣ୍ଡାଳ ଅନ୍ୟଭ୍ୟଶ୍ଚ ଅସଚଣ୍ଡାଳମ ପତିତଭ୍ୟ ଯଥାହାର୍ଥମ ପତିତଭ୍ୟ ପତିତଭ୍ୟ ବେଶ୍ୟାଦି, ଏଠି ଅବଶ୍ୟ ଲେଖାଯାଇନାହାନ୍ତି, ଏଠି ଅଲଗା ଜାଗାରେ ଲେଖାଇଛନ୍ତି, ବ୍ରଜରେ ଥିଲେ ବୋଲି ଆମେ ସେ କଥା କହିବାନି, ଚଣ୍ଡାଳ ପତିତ ଯେତେବେଳେ ଯେଉଁଠି ପତିତ ଲାଗିଛି ସେଠି କେତେବେଳେ ବେଶ୍ୟମାନଙ୍କ କଥା ବି ଲାଗିଛି, ସେମାନେ ଯଦି କେହି ଆସନ୍ତି ବି ସେମାନଙ୍କୁ ବି ଘୃଣା କରିବେ ନା, ମାନେ ଆରେ ସେମାନେ ଆଜି ତାଙ୍କର କୌଳିକ ବୃତ୍ତି ଭଳିଆ ସେମାନେ ଜାଣିନାହାନ୍ତି, ତାଙ୍କର ମା ତାଙ୍କୁ ବା ତାଙ୍କର ସମାଜରେ ବି ସେ ବିଧି ସବୁ ରହିଛି ନା, କାମକୁ ପୁରୁଷ କ'ଣ କରିବ, ଭଗବାନଙ୍କ ସୃଷ୍ଟିରେ ସବୁ ପୁରା ବିଚିତ୍ର ସୃଷ୍ଟି, ଯେଉଁଟା କାମକୁ ପୁରୁଷ ତାଙ୍କ ସ୍ତ୍ରୀ ଥାଇକି ସେମାନେ ସନ୍ତୁଷ୍ଟ ହେଉନାହାନ୍ତି, ସେମାନେ କ'ଣ କରିବେ, ପର ସ୍ତ୍ରୀକୁ ନଷ୍ଟ କରିଦେବେ, ପର ଝିଅକୁ ନଷ୍ଟ କରିବେ, ସେ ସୃଷ୍ଟି ଆରମ୍ଭରୁ ଏସବୁ ପ୍ରଥା ରହିକି ଆସିଛି। ସେ ନାରୀର ବି ସ୍ୱଭାବ ସେଇବା, ସେ ମ୍ୟାରେଜ୍ କଲେ ବି ସେ ଗୋଟେ ପତି ପାଖରେ ରହିପାରିବନି, ତାର ବହୁତ ପ୍ରଚୁର କାମନା, ଭଗବାନ ସେସବୁ ବ୍ୟବସ୍ଥା କରିକି ଜାଣିଛି, ଘୃଣା ବି କାହାକୁ କରିବା ଉଚିତ ନାହିଁ, କିନ୍ତୁ ଆମର ଯେଉଁ ଦୟାଟା ସମସ୍ତଙ୍କ ପାଇଁ, ଯେମିତି ହରିଦାସ ଠାକୁର ତାକୁ ବେଶୀ ଭାବି କ'ଣ କଲେ, ସେ ଆଶ୍ରମ ଛାଡ଼ିକି ପଳେଇଥାନ୍ତେ, ସେ ତ ଛାଡ଼ିଦେଇ ପଳେଇଥାନ୍ତେ, ଲକ୍ଷ୍ମୀ ହୀରା ଯେଉଁ ଆସିଲା ଛାଡ଼ିକି ପଳେଇଥାନ୍ତେ, ଏହା ବେଶୀଟା ଏ ମୋ ଆଶ୍ରମ ଅପବିତ୍ର ହେଲା ବଡ଼ି କାହିଁକି ରହିବି, ସେ ଜାଣିଛନ୍ତି ଆସିଛି ମୋତେ ଅସୁବିଧାରେ ପକେଇବା ପାଇଁ, ତାର ମଙ୍ଗଳ ପାଇଁ ନାମ ଗଲେ, ତିନି ଦିନ ନାମ କଲା ପରେ ତାର ହୃଦୟ ବଦଳିଗଲା, ବୈଷ୍ଣବ କାହାକୁ ଘୃଣା କରିବେ, ଦେଖିଲା ଯେ ଦ୍ରୋହୀ ଅଛି ଦୁଷ୍ଟ ଅଛି ତାକୁ ଉପେକ୍ଷା କରେ, ତାଠୁ ଦୂରରେ ରହେ, ମାନେ ଚାହିଁବ ସବୁବେଳେ ସବୁ ଯିବାର କେମିତି ଟିକେ କଲ୍ୟାଣ ହଉ, ଭଗବାନ ଏଥିରେ ଏଇଟା ଭଗବାନଙ୍କର ଇଚ୍ଛା, ଜୀବ କର୍ମ ଫଳରେ ଘୋରିକି କଷ୍ଟ ପାଉଛି ନା, ଭଗବାନ କେମିତି କରିବେ, ସେଥିପାଇଁ ସେ ନିଜେ ବିଗ୍ରହ ରୂପ ରହୁଛନ୍ତି, ମନ୍ଦିରରେ ନିଜେ ରହୁଛନ୍ତି, ଜୀବରେ ଏଠି ଆସୁ ମୋତେ ଟିକେ ପ୍ରଣାମ କରୁ ପ୍ରସାଦ ଟିକେ ପାଉ, ତେଣୁ ଭଗବାନ ଏ ଆଦେଶ ହିଁ ଦେଉଛନ୍ତି। ଆଉ କାଲିକି ଆମେ ଶୁଣିବା ସମସ୍ତଙ୍କୁ କହିବେ ତୁମେ ଭଲ ବସ୍ତ୍ର ସବୁ ପିନ୍ଧିକି ବ୍ରଜବାସୀମାନଙ୍କୁ କହିଦିଅ ବାବା ଏଭଳି ତୁମେ କରିବ, ଭଲ ବସ୍ତ୍ର ସବୁ ପିନ୍ଧି ଗାଭୀଙ୍କୁ ଧରି ଆମେ ଗୋବର୍ଦ୍ଧନ ପରିକ୍ରମା କରିବା, ଗୋବର୍ଦ୍ଧନ ପୂଜା କେମିତି ହବ ସବୁ କହୁଛନ୍ତି, ଏଇଟା କରିକି ଫେରିବେ ବ୍ରଜବାସୀମାନେ ତା ହିଁ ଯଥାଯଥ ସବୁ ମାନିବେ, ତାପରେ ଇନ୍ଦ୍ର କୋପ କରିକି ଆରମ୍ଭ କରିବେ। ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତଙ୍କ କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ।